ଆମମାନଙ୍କର ପରମ ସୌଭାଗ୍ୟ ସମସ୍ତ ଆଚାର୍ଯ୍ୟଙ୍କ କୃପାରୁ, ପୂର୍ବାଚାର୍ଯ୍ୟଙ୍କ କୃପାରୁ, ଶ୍ରୀଲ ପ୍ରଭୁପାଦଜୀଙ୍କର ମହତ କୃପାରୁ, ତଦି ଆଶ୍ରିତ ଶିଷ୍ୟମାନଙ୍କର ମହତ କୃପାରୁ ମାନେ ଆଜି ମହାନ ଆଚାର୍ଯ୍ୟଙ୍କ ପୀଠରେ ଆସିଛେ। ଶ୍ୟାମାନନ୍ଦ ପ୍ରଭୁ ତାଙ୍କ ଜୀବନ ଚରିତ୍ର ବିଷୟରେ ମୁଁ ସଂକ୍ଷେପରେ କିଛି କହିବି, ତାପରେ ଏଇ ଲୀଳା ବିଷୟରେ କହିବି। ତାଙ୍କର ବହୁତ ବଡ଼ ଜୀବନ। ଶ୍ୟାମାନନ୍ଦ ପ୍ରଭୁଙ୍କର ଜନ୍ମସ୍ଥାନ ହେଉଛନ୍ତି ଧାରନ୍ଦା ବାହାଦୁରପୁର, ସେତେବେଳେ ଓଡ଼ିଶାରେ ଥିଲେ, ସେଟା ଖଡ଼ଗପୁର ପାଖରେ ଛୋଟିଆ ଗାଁ ଭିତରେ ଧାରନ୍ଦା ବାହାଦୁରପୁର। ପିତାଙ୍କର ନାମ ଥିଲା କୃଷ୍ଣ ମଙ୍ଗଲ ମଣ୍ଡଲ, ବୈଷ୍ଣବ ଥିଲେ। ଜୀବ ମାତ୍ରକୁ ହେଉଛି ବୈଷ୍ଣବ, ଆତ୍ମା ମାନେ ସେ ହେଉଛି ବୈଷ୍ଣବ ମାନେ ବିଷ୍ଣୁଙ୍କର ଯେ ଭକ୍ତ, ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଯଦି ବିଚାର କରାଯାଏ ଭକ୍ତିମନ ଠାକୁରଙ୍କ ମତରେ ସମସ୍ତେ ବିଷ୍ଣୁଙ୍କର ଭକ୍ତ, କାରଣ ସମସ୍ତଙ୍କ ଅନ୍ତରେ ଭଗବାନ ଅଛନ୍ତି। ଆଉ ଯିଏ ଯୋଉ ଦେବତାଙ୍କୁ ପୂଜା କରୁଛନ୍ତି, ଯିଏ ଯାହାକୁ ପୂଜା କରୁଛନ୍ତି, ସେ ଅଜ୍ଞରେ ଭାବୁଛନ୍ତି ମୁଁ ଦେବତାଙ୍କୁ ପୂଜା କରୁଛି, କାରଣ ଦେବତାଙ୍କ ଅନ୍ତରେ ବି କିଏ ଅଛନ୍ତି, ବିଷ୍ଣୁ ଅଛନ୍ତି। ତେଣୁ ବୈଷ୍ଣବମାନେ ଏଟା ଜାଣନ୍ତି, ତେଣୁ ତାଙ୍କ ପିତା ବହୁତ ବଡ଼ ବୈଷ୍ଣବ ଥିଲେ ଏବଂ ସବୁବେଳେ ତାଙ୍କୁ କହୁଥିଲେ, ତାଙ୍କ ନାମ ଥିଲା ଦୁଃଖିଆ, କାରଣ ବହୁତ ପିଲା ଅପ୍ରକଟ ହେଲା ପରେ ବା ତାଙ୍କର ବହୁତ ସନ୍ତାନ ଅପ୍ରକଟ ହେଲା ପରେ ଶ୍ୟାମାନନ୍ଦ ପ୍ରଭୁ ଯାହାଙ୍କ ନାମ ଦୁଃଖୀ ଥିଲା, ତାଙ୍କ ନାଁ ଦୁଃଖିଆ, ଆମର ଯେମିତି ଓଡ଼ିଶାରେ ଦୁଃଖିଆ ଡାକନ୍ତି ନା, ତାଙ୍କ ନାଁ ଦୁଃଖିଆ ଥିଲା, ଦୁଃଖୀ। କିନ୍ତୁ ସେ ସବୁବେଳେ ଗୌର ନିତ୍ୟାନନ୍ଦଙ୍କର ଭଜନ କରିବା ତାଙ୍କ ପିତା କହୁଥିଲେ। ଯେଉଁମାନେ ବୈଷ୍ଣବ ପ୍ରକୃତରେ ସେମାନେ ଜୀବନର ସାରଟା କଣ ଜାଣନ୍ତି, ଯେଉଁମାନେ ଭଗବାନଙ୍କର ଭକ୍ତ ହେଇନାହାନ୍ତି ସେମାନେ ଜୀବନର ସାର ଜାଣନ୍ତିନି, କେବଳ ଜୀବନଟା ଜାଣନ୍ତି, ଜୀବନରେ ବହୁତ ଶ୍ରମ କରିବେ କିନ୍ତୁ ସାରଟା କଣ ଜାଣନ୍ତିନି। ଜୀବନର ସାର ହଉଛି କଣ, ଭଗବାନଙ୍କ ଚରଣ କମଳରେ ମତି, ଯେ ନ କେନ ଉପାୟନ କୃଷ୍ଣ ମନୁ ନିବେଶ, କି ସଂସାର ହେଇପାରେ, କି ଚାଷୀ ହେଇପାରେ, ବା କି କି କେଉଁ ସ୍ଥିତିରେ ରହିଛି, କି ତ୍ୟାଗୀ ହେଇପାରେ, କିନ୍ତୁ ଲକ୍ଷ୍ୟ ହଉଛି ଜୀବନ ମତି ଯଦି କୃଷ୍ଣଙ୍କ ଚରଣରେ ସ୍ଥିର ରହିଲା, ତାର ସବୁ ଜିନିଷ ଠିକ ରହିଛି, ତାର ସଂସାର ବି ଠିକ, ତାର ଜୀବନ ବି ଠିକ, ତାର ସବୁ କିଛି ଅସ୍ଥିର ଜୀବନ ହବନି। ଯେଉଁମାନେ ବୈଷ୍ଣବ ସେମାନେ ସବୁବେଳେ ଇଚ୍ଛା କରନ୍ତି କିଭଳି ଗୋଟେ ଜୀବ ତାର କୃଷ୍ଣଙ୍କ ଚରଣରେ ମତି ରହୁ, କୃଷ୍ଣ ମସ୍ତି ଅସ୍ତୁ ହଉ। ଆମେ ଯେତେ ଯାହା ଅନୁଷ୍ଠାନ କରୁଛେ, ଏଭଳି ଭକ୍ତିରେ ବି ଆମେ ଯାହା କରୁଛେ, ତାର ଲକ୍ଷ୍ୟ ହଉଛି ଭଗବାନଙ୍କ ଚରଣରେ ମତି ରହିବା ଦରକାର। ଆମେ ଜପ କରୁଛେ, ଶ୍ରବଣ କରୁଛେ, କୀର୍ତ୍ତନ କରୁଛେ, ପ୍ରଚାର କରୁଛେ, ପୂଜାରୀ କରୁଛେ, ଜୀବନ କରୁ ନା କାହିଁକି, ଅନ୍ତିମ ଲକ୍ଷ୍ୟ ହଉଛି କୃଷ୍ଣଙ୍କ ଚରଣରେ ମତି। ସେ ମତିଟା କେମିତି ହବା ଦରକାର, ଚେତନ ମହାପ୍ରଭୁ ନନ୍ଦନମ ନଞ୍ଜନମ ନ ସୁନ୍ଦରୀଙ୍କ ବିତାଙ୍କ ଜଗଦୀଶ କାମ, କୌଣସି କାମନା ନାହିଁ, କେମିତି ମତି ନା ଭଲ ପାଇବାର ମତି, ପ୍ରେମ ଯାହା କୁହାଯାଏ ସେଟା ଏ ଜଗତରେ ନାହିଁ, ଆମେ ଶିଖିନେ। ଆମର ସେଥିପାଇଁ ଏଇଟା କଷ୍ଟ ଲାଗୁଛି ପାଠଟା ପଢିବା ପାଇଁ, କିନ୍ତୁ ଜଣେ ବୈଷ୍ଣବ ସେମାନେ ସବୁବେଳେ ଉତ୍ସାହ ଦେବେ, ଇନ୍ସପିରେସନ ଦେବେ, ନାଇଁ ତୁମେ ସେଇ ପଥରେ ଚାଲ, କାରଣ ଜଗତରେ କେବେ ତୁମକୁ ଶାନ୍ତି ମିଳିବନି, ରହିପାର କିଛି ଦିନ ପାଇଁ, ତେ ଉଦ୍ବେଗରେ ରହିବ। ବାପା ସବୁବେଳେ କହୁଛନ୍ତି ତୁମେ ଗୌର ନିତ୍ୟାନନ୍ଦଙ୍କର ଭଜନ କର, କିନ୍ତୁ ଦୁଃଖୀ ସେ ତ ସେମାନେ ସବୁ ମହାପ୍ରଭୁଙ୍କର ପାର୍ଷଦ, କୃଷ୍ଣ ଲୀଳାରେ ସେମାନେ ସବୁ ସଖୀ ମଞ୍ଜରେ ଥିଲେ, ସେ ଜାଣିଦେଉଥିଲେ, କହିଲେ ମୋର ଗୁରୁଦେବ ଯଦି ଆପଣ ମତେ କହୁଛନ୍ତି ଭଜନ କରିବା ପାଇଁ, ସେ କହିଲେ ମୋ ଗୁରୁଦେବ ଅଛନ୍ତି ସେଠି, ମୋ ଅମ୍ବିକା କାଲନାରେ ଅଛନ୍ତି, ସେ ତାଙ୍କ ଗୁରୁକୁ ସେ ଜାଣିପାରୁଥିଲେ, ତାଙ୍କ ଗୁରୁ କିଏ, ସଶିଷ୍ୟ ପାଇଁ ଯିଏ ସଶିଷ୍ୟ ତାଙ୍କୁ ଗୁରୁ ଖୋଜିବାକୁ ପଡ଼ିଲା, ଗୁରୁ ତା ପାଖରେ ଆସି ପହଞ୍ଚନ୍ତି, ଯିଏ ସତ୍ ଶିଷ୍ୟ, କାରଣ ସେ ଚାହୁଁଛି ଭଗବାନଙ୍କୁ ପାଇବା ପାଇଁ, ତାର ଯଦି ଉଦ୍ଦେଶ୍ୟଟା ନିର୍ମଳ ରହିଛି, କୌଣସି କାମନା ତାର ନାହିଁ, ମୋର କୃଷ୍ଣ ଦରକାର ଜୀବନରେ, ତା ପାଇଁ ଗୁରୁ ଅଭାବ ନାହାନ୍ତି, ଗୁରୁ ତା ପାଖକୁ ଆସି ପହଞ୍ଚିବେ, ସେ ଜାଣିପାରୁଥିଲେ ହୃଦୟ ଚେତନ ହେଉଛନ୍ତି ମୋର ଗୁରୁ। ବାବା ଯଦି ମୋତେ କହୁଛନ୍ତି ମନ୍ତ୍ର ନେବା ପାଇଁ, ମୁଁ ତାଙ୍କ ପାଖରୁ ମନ୍ତ୍ର ନେବି। ସେ ଅମ୍ବିକା କାଲନା ପଳେଇଗଲେ, ବ୍ରହ୍ମଚାରୀ ଥିଲେ ଅମ୍ବିକା କାଲନା, କେବେ ଗଲେ ଦେଖିବେ କେତେ ସୁନ୍ଦର ଗୌର ନିତ୍ୟାନନ୍ଦ ବିଗ୍ରହ, ସେ ବିଗ୍ରହ ତାଙ୍କ ସାଙ୍ଗରେ ଲୀଳା କରୁଥିଲେ, ଯୋଉ ଗୌର ନିତ୍ୟାନନ୍ଦ ଅଛନ୍ତି ହୃଦୟ ଚୈତନ୍ୟ, ତାଙ୍କ ହୃଦୟ ଭିତରେ ପ୍ରବେଶ କରିଥିଲେ, ତାଙ୍କ ନାଁ ହେଲା ହୃଦୟ ଚୈତନ୍ୟ, ଲୁଚି ଯାଇଥିଲେ ତାଙ୍କ ହୃଦୟ ଭିତରେ, ବହୁତ ବଡ଼ ଲୀଳା, ସେ ଲୀଳା ମୁଁ କହିବିନି। ହୃଦୟ ଚୈତନ୍ୟଙ୍କୁ ଭେଟିଲେ କହିଲେ ମୁଁ ଧାରନ୍ଦା ବାହାଦୁରପୁର ଆସିଛି, କୃଷ୍ଣ ମଣ୍ଡଳଙ୍କର ପୁତ୍ର, ମୁଁ ଆପଣଙ୍କ ଚରଣାଶ୍ରୟ ନେବି। ଆଉ ବହୁତ ସୁନ୍ଦର ବୈଷ୍ଣବମାନଙ୍କର ଭାବଟା କଣ, ବୈଷ୍ଣବମାନେ ଯୋଉମାନେ ଯୋଉଟାକୁ ଶ୍ରେଷ୍ଠ ଜିନିଷ, ଆମେ ତ ସେ ସ୍ତରରେ ନାହିଁ, ଯେଉଁମାନେ ଶ୍ରେଷ୍ଠ ସ୍ଥିତିରେ ଥାନ୍ତି ସେମାନଙ୍କର କେବଳ ଲକ୍ଷ୍ୟ ଗୋଟିଏ ଜୀବନ ଥାଏ, ଯାହା ରାଧାରଣୀ କହିଲେ ନା ଆଶ୍ଲିଷ ବା ପାଦ୍ର ତା ବିନଷ୍ଟ, ବା ମୋ ଜୀବନରେ କଣ ବି ନଷ୍ଟ ହେଇଯାଉ, କିନ୍ତୁ ଭଗବାନଙ୍କୁ ଭଲ ପାଇବି। ଆମେ ଜୀବନରେ ସବୁକିଛି ସେଟ୍ଅପ୍ କରିକି ଭଗବାନଙ୍କୁ ଭଲ ପାଇବା ପାଇଁ ଚାହୁଁଛେ ନା, ଭଲ ପାଇବାଟା ଗୋଟିଏ ଅଲଗା ଜିନିଷ, ଭଗବାନଙ୍କୁ ଭଲ ପାଇଗଲେ ଯେ କାହାକୁ ଘୃଣା ହବ ତା ନୁହେଁ, ଆଉ ତୁମର ଯେ ଜୀବନଟା ନଷ୍ଟ ହେଇଯିବ ତା ନୁହେଁ। ଆମ ବୈଷ୍ଣବମାନଙ୍କୁ ଭୁଲ ବୁଝନ୍ତି, କାହିଁକି କ'ଣ ପାଇଁ ଭୁଲ ବୁଝନ୍ତି ନା, ଯେହେତୁ ଆମର ଗୋଟେ ଆସକ୍ତି ରହିଛି ମୁଁ ଏଟା କରିପାରିବିନି ଏଟା କରିବି ନାହିଁ, ବୈଷ୍ଣବମାନଙ୍କର କେବଳ ଗୋଟିଏ ଲକ୍ଷ୍ୟ, ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ଗୋଟିଏ କଥା କହିବେ, ତୁମେ କୃଷ୍ଣଙ୍କୁ ଭଲ ପାଅ, কারণ কৃষ্ণকে ভালো পাইলে তো সমস্তকে ভালো পাইব, তোমার স্ত্রী পুত্র কন্যা ধন কি তোমার বন্ধনের কারণ হইবে নি। ভগবান ভালো না পাইলে আমি তো আমাকে ভাল পাইপারি কি, আমি কাহাকে ভাল পাইপারি না, সব বন্ধনের কারণ হোক। মহারাজ অম্বরীশ, মহারাজ যুধিষ্ঠির, মহারাজ ধ্রুব মহারাজ, এমানকর যে স্ত্রী পুত্র কন্যা নথিলা, রাজধানী নথিলা, তা নহে, সেমানে ভগবানকে ভাল পাইছিল, সেথিপাই তাঙ্কু কোটা বন্ধন নথিলা, কোনসি বন্ধন নথিলা। আমি ভগবানকে ভালো পাইপার না বলে আমি যা সব রয়েছে সেটা বন্ধন কারণ হয়েছি। সেখানে শুদ্ধ বৈষ্ণব সেখানে গোটিয়ে কথা কহবে, কেবল তুমি যা বি করছো কর, কৃষ্ণকে ভালো পাইবা শিখ, ভালো পাইগলে তোমার দুনিয়ার কিছু কষ্ট নাই, কোনসি কষ্ট নাই, স্ত্রী বি কষ্ট দেবনি, পুত্র বি কষ্ট দেবনি, কেই কষ্ট নাই। আমি ভগবানকে ভালো পাই পারুনি বলে আমার সংসারটা জঞ্জাল বলে লাগুছে, সংসারটা আমাকে অলগা লাগুছে ভগবান ঠারু। ভগবান যে ভালো পাইছ সে সংসার ভিতরে রহিলে তো কিছু পদম পত্র মিয়ম বসা, ভগবান কহিলে কি তার ব্রহ্মণাধ্যায় কর্মণি সঙ্গস্তুক্ত করতি জন লিপ্ত নস পাপে না, তাকে পাপ স্পর্শ করিপারিবে, সে ব্রহ্মকর্মরে ভগবত কর্ম নিযুক্ত হব, কৃষ্ণ চেতন কর্ম নিযুক্ত হব। দেখি দেখি জানি দেলে না সাংসে সাং ইয়ে হচ্ছে আঙ্কর কোনসি কামনা নেই, তাঁকে মন্ত্র দেলে, তাঁর নাম হলো দুঃখী কৃষ্ণদাস, তাঁর নাম দুঃখী থাকলে তাঁকে মন্ত্র দেলে তাঁকে দুঃখী কৃষ্ণদাস, দুঃখী কৃষ্ণদাস। কিন্তু সবাই চাহুলে হৃদয় চৈতন্য চাহুলে ই এত সুন্দর ব্রহ্মচারী আউ এত সুন্দর বৈষ্ণবীয় গুণ আছে, ই শাস্ত্র শুদ্ধাই কর, কারণ শাস্ত্রকে শুদ্ধাই কলে পরম্পরার আচার্য মানুষ যে শিক্ষা সেতবে সম্রাট থাকে জীব গোস্বামী, আর জীব গোস্বামী চালিগাল মাত্রে, কারণ বৈষ্ণব মানে পাখে দুইটা থাকে, শাস্ত্রের জ্ঞান আছে আমার বুদ্ধি হিসাবে আমি সে জ্ঞানটা গ্রহণ করিয়া, কিন্তু বৈষ্ণব মানুষ পাখে কোণ আছে তাঁর স্বানুভব আছে, ভগবত অনুভব সহিত শুদ্ধ সত্ত্ব স্থিতিরে রইথান্তি আউ সেটার জ্ঞান মিশুছে, অনুভব সহিত জ্ঞান। প্রভুপাদ যে চাণ্ড হরে কৃষ্ণ বি হাবি, প্রভুপাদ মহামন্ত্র কীর্তন করছেন, আমার আজ লক্ষ্য সুর আমি মহামন্ত্র কীর্তন করছি, কাহিঁ সমান হবনি, হবনি কি শুনে দেওয়া ভালো বলে কহবে, কিন্তু সে আকর্ষিত আমি তো করিপারিবেনি, তাঙ্ক পাখে স্বানুভব আছে ভগবান কোণ সেমানে জাঁচান, ভগবানকে ভালো পাইছেন, তাঁর স্বানুভব রয়েছে, নিজের অনুভব রয়েছে, তা সহ শাস্ত্র জ্ঞান ভগবানের কৃপার মণ্ডিত লি, সে সব বিচলিত হলে আঙ্কু দেখি এত বিদ্বান এত সুন্দর বাড়ক বিনম্র বাড়ক ই যাও শাস্ত্র শুদ্ধ হয়ে করো, কারণ জীব গোস্বামী চাল যাবে, সে ভগবান বড় ব্যাসদেবঙ্ক পরে নেক্সট আচার্য সি যে কি সব বড় স্কলার, কহিল তুমি তাঙ্ক যাও শাস্ত্র শুদ্ধ হয়ে করিও, তুমি পত্র গুটে লেখি পঠাইলে আগরু কে কেমনি মনে ইচ্ছা কাহ শিক্ষা গ্রহণ করিপারিবে, গুরু লেখিকি দেবে তুমি তাঙ্ক শিক্ষা নেওয়া চাহছ, ঠিক আছে যা বাপা তোর কল্যাণ হব, আর শিক্ষা করি তুমি গুরুঙ্ সেবার লগাইব, শিক্ষার নিন্দা নাই কি দীক্ষার নিন্দা নাই, যেটি নিন্দা রহিলা সেটি দীক্ষা নয় কিটা শিক্ষা নয়, নিন্দার আমি পশিলে নিন্দন দোষ দোষ কীর্তন, নিন্দা কল মানে ভগবান খুশি হবে না, সে দীক্ষার দীক্ষার পূর্ণতা হবে নাকি শিক্ষার পূর্ণতা হবে, তেমন সে লেখিকি দিয়ে দেলে দেখি কৃষ্ণদাস কু তুমি তোম চরণের সমর্পণ কলে, সেটা নিয়ে যুবগোস্বামী দেখলে দুঃখী কৃষ্ণদাস, যুবগোস্বামী দেখি দেখি জাঁদেলে আর আঙ্কর শাস্ত্র শুদ্ধ করিয়া কি দরকার নেই, স্ত্রী সাময়িক অনুকম্পার্থ মহঙ্গ জ্ঞান যত ই শাস্ত্র শ্রদ্ধা করি যা প্রাপ্ত হবে, আমি যেতে শ্রদ্ধা করছি লাস্ট হল কৃষ্ণচরণের প্রেম, আমি বহুত প্রবচন দেবা বহুত কিছু করিয়া, কিন্তু লাস্ট কারণ ভগবান ভালো পাইবার উচিত, ভালো না পাইবে এটা বৃথা জীবনী, কিন্তু লক্ষ্যটা সে লক্ষ্যস্থলে পৌঁছি পারলি, আমি কৃষ্ণকে ভালো পাইবার আছে, কেউ কেউ উপায় কে তুমি আমি সব কিছু করুছি কেবল সে ভালো পাইবা পাই, তোর কাহার কেতে যোগ্যতা তাকে ভগবান জানান, তাকে সেই হিসাবে আমি প্রার্থনা করি আমাকে লগাই দেবে, আমার লক্ষ্য হলো কিন্তু ভালো পাইবে তাঁকু, সে কহিল আঙ্ক কোণ দরকার শাস্ত্র শ্রদ্ধা করিবা, তখন তুই ঝাড়ু মার যা, আপনার গলে দেখি দিদি বললে ঝাড়ু মারতে না, সেমান ঝাড়ু মারতে যে ব্যাকরণ পড়িয়া যাইলে তখন তুই ঝাড়ু মার, আজ তা গুরু গ্রহণ করছেন তাঁকে ঝাড়ু মার, প্রতিদিন ঝাড়ু লগা, কৃপাটা এমনি মিলেনি, কৃপাটা আমি যে ভাবছি আমি বহু ভোজন করেদেলে মতো মিলছে, মতো এটা করেদেলে মিলছে, মতো না না কৃপার কৃপাকে তুমি সাধন দ্বারা চিন্তা করি অধীন করিয়া পাই, কৃপা স্বতন্ত্র, আমি সাধন করুছে কেবল সে কৃপাটা পাইয়া পাই, ব্যাকুল কেবল ব্যাকুলতা বড়িয়া পাই, জনক ধনী লোক পাখে আমি কেমন পকেট পয়সা কাটিপার কহিলে গোটে ধনী লোক পাখে কেউ উপরে তুমি পয়সাটা কাটিপার কেমন গোটে এবে কুলে সে কথা, গোটে ধনী লোক গোটে কোটিপতি তুমি দুই কোটি দেব সে নব কাইঁ নবনি, আমি হলে পকেটে পুরে দেওয়া সে পুরাইবনি, কহিব কোটি টাকা গোটে কোটিপতি মধ্যে দুই কোটি দেখুছে তার অভিমান আসবে না সে নবনি, তো কেন দরকার না পয়সা নিয়ে যা কোটি লোক আমার লক্ষ্যে দেওয়া সে খুশি হব, খুশি হবনি, আমি তো কোটি লোক দুই কোটি দিয়েপারিবানি, কিন্তু আমি গোটিয়ে লোক লক্ষ্যে দেলে বেশি নবনি ভগবান সেইভাবে, আমি কোণ তাঁকে দিয়েপার, আমি গোটে গোটি সৃষ্টিতে প্রভুঙ্ কেউ জিনিসটা দিয়েপার যেটা তাঙ্ক সৃষ্টিতে না কো, ଯେଉଁଟା ସେ କରିନାହାନ୍ତି ଆମେ ତାଙ୍କୁ ଦେବା, ତାଙ୍କୁ ଗୋଟେ ବଡ଼ ହେବା କେଉଁଟା କ'ଣ ଆମ ପାଖରେ ଅଛି ଗୋଟେ, ଯେଉଁଟା ଆମ ପାଖରେ ନାହିଁ ଭକ୍ତିଟା କ'ଣ ତାଙ୍କର ନା ଭକ୍ତିଟା କିଏ ଭକ୍ତିଟା ତାଙ୍କର ଭକ୍ତି ସଞ୍ଜାୟତ ଭକ୍ତି, ଭକ୍ତିଟା ଆମର ନାହିଁ, ଆମେ ତଟସ୍ଥ ଯିବୁ ଆମ କତିରେ ଭକ୍ତି ନାହିଁ, ଭକ୍ତି ଆଚାର୍ଯ୍ୟ ତାଙ୍କ ରାଧାରାଣୀଙ୍କର ଭକ୍ତିର ଲାଦିନୀ ଶକ୍ତିର ମାଲିକ ହେଲେ ରାଧାରାଣୀ, ରାଧାରାଣୀଙ୍କର ସଖୀ ମଞ୍ଜରୀଙ୍କ ମାଧ୍ୟମରେ ରାଧାରାଣୀ ଯେତେବେଳେ କୃପା କରୁଛନ୍ତି ଲାଦିନୀ ଶକ୍ତି, ସେଟା ଲାଦିନୀ ଦ୍ଵାରା କର ଭକ୍ତର ପୋଷଣ, ଭକ୍ତ ଯୋଉ ବଞ୍ଚିବ ପୋଷଣ ହବ ସେଟା ରାଧାରାଣୀଙ୍କର ଶକ୍ତି, ତେଣୁ ଆଚାର୍ଯ୍ୟମାନେ ଆମେ କଣ କହୁଛନ୍ତି କୁଞ୍ଜ ଜୀବନ ଋତିକେଲି ସିଦ୍ଧି, ସେ ରାଧାରାଣୀଙ୍କ ଆନୁଗତ୍ୟରେ ରହୁଛନ୍ତି, ସେ କୃପାଟା ତାଙ୍କ ଦିଗ ଆସୁଛି, କୃପାରେ ଆସୁଛି, କୃପା କାହାର ଅଧୀନ ନୁହେଁ, କେବଳ କୃପା ଦ୍ଵାରା ଆମେ ଭଜନ ଦ୍ଵାରା, ସରି ମୁଁ କହୁଛି ଭଜନ ସାଧନ କାହାର ଅଧୀନ ନୁହେଁ, ସାଧନ ଦ୍ଵାରା ଆମେ କୃପାକୁ ଅଧୀନ କୃଷ୍ଣଙ୍କୁ ଅଧୀନ କରିପାରିବାନି, ସାଧନ ଦ୍ଵାରା ବ୍ୟାକୁଳତା ବଢେଇ କେବଳ ଗୋଟେ ଭିକ ମାଗିବା କଥା, ମୋତେ ଟିକେ କୃପା କରନ୍ତୁ, କାହିଁକି ନା ଭଗବାନ ସ୍ୱତନ୍ତ୍ର, ଆ ପ୍ରେମଟା ଗୋଟେ ଅଲଗା ଜିନିଷ, ଆମେ ସମସ୍ତଙ୍କୁ ଭଲ ପାଇପାରିବା ଭଗବାନ ଭଲ ପାଇପାରିବେନି, ଏଇଟା ଗୋଟେ ଚ୍ୟାଲେଞ୍ଜ, ଦେଖ ସମସ୍ତେ ଭଲ ଲାଗୁଛନ୍ତି ମାନେ ତୁମର ଯେଉଁଟା ମନ ପସନ୍ଦ ଜିନିଷଟା ସମସ୍ତେ ଗୋଟେ ନାହାନ୍ତି, କ'ଣ ଗୋଟେ କୁହନ୍ତି କିଏ ଗୋଟେ ହିରୋକୁ ପର୍ଟିକୁଲାର ହିରୋକୁ ଭଲ ପାଆନ୍ତି, କିଏ ଗୋଟେ ପର୍ଟିକୁଲାର ଦେଶକୁ ଭଲ ପାଆନ୍ତି, କିଏ ପର୍ଟିକୁଲାର ଖାଦ୍ୟକୁ ଭଲ ପାଆନ୍ତି, ସମସ୍ତେ ଗୋଟେ ଲାଇକିଂ କୁହନ୍ତି ନା ମୋର ଏଟା ଲାଇକିଂ ଚଏସ୍ ସମସ୍ତଙ୍କର ଅଛି, କିନ୍ତୁ ଭଗବାନ ମତେ ଭଲ ପାଉଛୁ ମତେ ଭଲ ଲାଗେ, ଏଟା ବହୁତ କଷ୍ଟ, ପ୍ରେମଟା ଆମ ହୃଦୟ ଭିତରେ ନାହିଁ, କାରଣ ବହୁତ ଏ ସ୍ୱରଟା ଜନ୍ମ ହେଉଛି ଗୋଟେ କାମନାରୁ, ଏ ଜଗତକୁ ଆସିଛି ଗୋଟେ କାମନା ପାଇଁ, ଏ ଜଗତକୁ ଯିଏ ଆସିଛି ସେ କେବେ ଆମେ ଭଦ୍ର ବୋଲି କହିପାରିବାନି, ତାର କିଛି କାମନା ଅଛି, ସେଟା ପୁଣ୍ୟର କାମନା ହେଇପାରେ, ପାପର କାମନା ହେଇପାରେ, ଭୋଗର କାମନା ହେଇପାରେ, ଆଉ ଭକ୍ତିର କାମନା ନାହିଁ, ଏ ଜଗତରେ ଭକ୍ତି ନାହିଁ, ଭକ୍ତି ଭକ୍ତ ଭଗବାନ ଆର୍ ବିଲଙ୍ଗ୍ସ ଟୁ ଦି ମେଟେରିଆଲ ଆଣ୍ଡ ନଟ୍ ବିଲଙ୍ଗ୍ସ ଟୁ ଦି ମେଟେରିଆଲ ୱାର୍ଲ୍ଡ, ପ୍ରପାଦ ଲେଖନ୍ତି ଭକ୍ତ ଭକ୍ତି ଭଗବାନ ଏ ଜଗତର ନୁହନ୍ତି, ସବୁ ସେ ଜଗତର, ସେମାନେ ଆସିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ଆଉ ଭଗବାନ କ'ଣ ଦେଇପାରିବା, କିଛି ଦେଇପାରିବାନି, ସେଇଟା ହଉଛି ଆମର ଯୋଗ୍ୟତା, ଭକ୍ତିର ସବୁଠୁ ବଡ଼ ଯୋଗ୍ୟତା କ'ଣ, ମୁଁ ଆପଣଙ୍କୁ କିଛି ଦେଇପାରିବିନି, ସେତେବେଳେ ଭଗବାନ ତୁମକୁ ନିଜର କରିବେ, ମୁଁ ଭକ୍ତ ହେଇଗଲି ମୋର ଭକ୍ତି ଅଛି ମୁଁ ଏଟା କରିଛି ନାଇଁ, ସେଥିପାଇଁ ଆଗରୁ ଦେଖୁଥିବେ ନା ଯେମିତି ଆମର ଇନ୍ଦ୍ରଦମ୍ନ ମନା କଲେ ନାଇଁ ମୋତେ ସନ୍ତାନ ଦିଅନ୍ତୁନି, ଆଗରୁ ସବୁ ଗୁପ୍ତ ଦାନ ଦେଉଥିଲେ, ଦାନ ଦେଇ କେବେ କହିବ ମନା କରିବ କହିବନି, କ'ଣ ତାଙ୍କୁ ଦେଇପାରିବ ଭଗବାନଙ୍କୁ, ସବୁ ତାଙ୍କର ନା, ଏ ଶରୀରଟା ତାଙ୍କର, ବୁଦ୍ଧି ତାଙ୍କର, ସବୁ ତାଙ୍କର, ତାଙ୍କୁ କିଛି ଦେଇପାରିବିନି, ସବୁ ଦେଲା ପରେ ବି ଜଣେ କହିବେ ମୁଁ କିଛି ଦେଇପାରିବିନି, କେବଳ ଏତିକି ଦେଇପାରିବି ମତିଟା ଆମର ମତିଟାକୁ ଶୁଦ୍ଧ କରନ୍ତୁ ଯୋଉଟାକୁ ଆପଣ ନେଇଯାଆନ୍ତୁ, ଏ ମନ ହିଁ ସବୁ କିଛି କରୁଛି ନା, ମନଟା ଆପଣ ଭଲ ପାଉ, ଯିବକୁ ସେ ଜାଣିଦେଲେ ନା କହିଲେ ୟାକୁ ଝାଡୁ ମାରିବା ଦରକାର, ଯାହା ଝାଡୁ ମାର, କାରଣ ଇଏ ଡାଇରେକ୍ଟ ଶାସ୍ତ୍ର ଶ୍ରଦ୍ଧା ବିନା ଇଏ ରାଧାରାଣୀଙ୍କ କୃପା ପାଆନ୍ତୁ, ତେଣୁ ଝାଡୁ ମାରୁଛନ୍ତି ସକାଳେ ଦେଖିଲେ ମୁଁ ସକାଳେ ସକାଳେ ପାଉଁଜ ଗୋଟେ ପାଉଁଜ ପାଉଁଜ ପିନ୍ଧନ୍ତି ନା ପାଉଁଜ ପାଇଲେ, ସେ ପାଉଁଜ ପରେ ଉଜ୍ଜଳ ରାଧାରାଣୀଙ୍କର ପାଉଁଜ, କାରଣ ରାସ ନୃତ୍ୟ ବେଳେ ପାଉଁଜଟା ରାଧାରାଣୀ ଖସି ଦେଇ ଯାଇଛନ୍ତି, ତାଙ୍କ ପାଦରୁ ପାଦରୁ ପାଉଁଜ ଖସିଯିବ, ସେ କ'ଣ ସାଧାରଣ ନାରୀ ହେଇଛନ୍ତି ଯେ ଦେବତା ମାନେ ସର୍ବଜ୍ଞ ରାଧାରାଣୀ ଜାଣିପାରିବେନି ତା ପାଉଁଜଟା କୋଉଠି ଖସିଲା, କୃପା କରିବା ପାଇଁ ସାଧୁଗୁରୁ ସେମାନେ, ଆମେ କୃପାଟା ଆକର୍ଷଣ କରିପାରିବାନି, କୃପା ଆକର୍ଷଣ କର ଗୋଟିଏ ରାସ୍ତା ଯୋଗ୍ୟତା ଦ୍ଵାରା ନାହିଁ, କୌଣସି ଯୋଗ୍ୟତା କାମ କରେ ନା, ଯେତେ ଭଜନ କର ସାଧନ କର ଯାହା ତୁମେ ପରିକ୍ରମା କର ଉପବାସ କର କୌଣସି ଦ୍ଵାରା ହବନି, ଗୋଟିଏ ଦ୍ଵାରା ହବ, କୃପାଟାକୁ ଆକର୍ଷଣ କରିବା ପାଇଁ ଗୋଟିଏ ଜିନିଷ, ଯାହା କହୁଥିଲେ ମୁଁ କିଛି ଦେଇପାରିବିନି ଦୈନ୍ୟତା, ଆମେ ଯେତେ ସାଧନ କରୁଛେ ଗୋଟିଏ ଜିନିଷ ପାଇଁ, କେବଳ ମୁଁ ଗୋଟେ ଛୋଟ ଲୋକ ହେବି, ଜଗତରେ ଯେତେ ପାଠ ପଢ଼ା ସବୁ ବଡ଼ ଲୋକ ପାଇଁ, ଆମର ଆମ ପାଠ ଏମିତିକା ଆମେ ବଡ଼ ହେଇଥିବା ଛୋଟକୁ ଆସିବା ସେଇଟା ବହୁତ କଷ୍ଟ ହେଉଛି, ସେଇ ଆମର ଆମର ଭକ୍ତି ହେଇପାରୁନି, ଆମର ପାଠଟା ହେଲା ମୁଁ ଜଗତରେ ଗୋଟେ ଅତି କହନ୍ତି ଗୋଟେ କୀଟାଣୁ କୀଟ ଯିବ ମୋ ଦ୍ଵାରା କୌଣସି କାର୍ଯ୍ୟ ହବନି, ଆଉ ଗୋଟେ ରିଏଲାଇଜେସନ୍ ଫ୍ୟାକ୍ଟ ହବ, ଯେତେବେଳେ ଏକଥା କହିଲେ ହବନି ପ୍ରବଚନ ଆମେ କହିଦେଲେ ଯେ ମୁଁ ତୃଣା ଦେବୀ ସୂର୍ଯ୍ୟ ଆମେ ଗୋଟେ ନିଚ ନାହିଁ, ପ୍ରକୃତରେ ସେଟା ଅନୁଭବ, କେମିତି ଅନୁଭବ ଭଗବାନ ତାଙ୍କୁ ଦେଖେଇବେ ତାଙ୍କର ରୂପ ଗୁଣ ଲୀଳାକୁ, ଆରେ ଭଗବାନ କେମିତିକା ସଖୀମାନେ କେମିତିକା ରାଧାରାଣୀ କେମିତିକା, ମୁଁ ଗୋଟେ କଣ ଗୋଟେ ଯିବ ପ୍ରଭୁଙ୍କର କରୁଣାରେ ହବ, ସେ ତାଙ୍କର କରୁଣାରେ ଆମର ଦୈନ୍ୟତା ଆସିବ, ଆମେ କେବଳ ଦୈନ୍ୟତା ବଢିବା ପାଇଁ ଏତେ ସାଧନ ଭୋଜନ କରୁଛେ, ଆଉ କାହିଁକି ବେଶୀ ଭକ୍ତ ଚରିତ୍ର ଶୁଣୁଛେ ମହାତ୍ମାଙ୍କ ସହିତ, କାହିଁକି ନା ମହାତ୍ମାଙ୍କର ଗୁଣ ଦେଖି ନିଜର ଦୈନ୍ୟତା ଆସିବ, ଆମର ଅଭିମାନଟା ଭାଙ୍ଗିଯିବ, ଅଭିମାନ ଭାଙ୍ଗିବାର କିଛି ବାଟ ନାହିଁ, ଅଭିମାନ ଅହଙ୍କାର ଭାଙ୍ଗିବାର କୌଣସି ବାଟ ନାହିଁ, କେବଳ ଯେତେବେଳେ ଶୁଦ୍ଧ ଭକ୍ତ ବୈଷ୍ଣବଙ୍କୁ ଜାଣିବା ଆମେ ସେଟା ଆମେ ଯୋଉ ଶୁଦ୍ଧ ବୋଲି ମନେ କରୁଛେ ଆମେ ଜାଣିପାରିବା ମୁଁ କେତେ ଅଶୁଦ୍ଧ, ସେଥିରେ ଆମ ଅଭିମାନ କମିବ, ଆଉ ସାଧନ ଭୋଜନଟା ସେତେବେଳେ ଆମର ସହାୟକ ହବ, ତେଣୁ ଦୈନ୍ୟତା ଦ୍ଵାରା କୃପା ଗୋଟେ ଆଣିବା, ଇ ତ ଦୁଃଖୀ କୃଷ୍ଣ ଦାସ ଥିଲେ ଯୁବକ ସେ ତାଙ୍କ ପାଇଁ ତାଙ୍କୁ ସ୍ୱୀକାର କରିନେଇଛନ୍ତି, ଝାଡୁ ମାରୁ ରାଧାରାଣୀ ତ ଖସି ଦେଇ ଯାଇଛନ୍ତି, ସେ କୃପା କରିଦେଇକି ଯାଇଛନ୍ତି, ସକାଳେ ଝାଡୁ ମାରିଲେ ଦେଖିଲେ ସୁନ୍ଦର ନୁପୁର ରଖିଦେଲେ, ଜାଣିଦେଲେ ସିଏ ରାଧାରାଣୀଙ୍କ ଶରୀରରେ ଚିନ୍ମୟ ଜିନିଷଟା ଧରିଦେଲା ମାନେ ଚିନ୍ମୟ ଶକ୍ତିଟା ଜାଣିପାରିବ, ସିଏ ଜାଣିଦେଲେ ଯେ ଅଦ୍ଭୁତ ଜିନିଷ, ରାଧାରାଣୀ ଯାଇକି ବିଶାଖକୁ କହୁଛନ୍ତି, ବିଶାଖ ମୁଁ ଯାଇଥିଲି କୁଞ୍ଜକୁ, ମୋର ପାଙ୍ଗୁଜଟା ଖସି ହେଇଛି, ତୁମେ ଯାହା ଧରିକି ଆସିବ। ବିଶାଖ ସାଧାରଣ ରାଧାରାଣୀ ଆଗେ ବିଶାଖ ଆସିଲେ, ସେ କହିଲେ ଝାଡ଼ୁ ମାରୁଛନ୍ତି, ବୁରୁବୁରୁ ଝାଡ଼ୁ ମାରନ୍ତି ନା, ସେ ଦାୟିତ୍ୱବାନ କାମ ସେସବୁ, ଅତ୍ୟନ୍ତ ପ୍ରୀତିପୂର୍ଣ୍ଣ ସେବା ତାଙ୍କର। ଭୋରୁ ଯେତେବେଳେ ଆସୁଛନ୍ତି ବିଶାଖ ଆସିଛନ୍ତି, ବିଶାଖ ଆସିକି କହୁଛନ୍ତି, ଆମ ବୋହୂ ଏଠିକି ଆସିଥିଲେ, ତାଙ୍କର ପାଉଁଜଟା ଖସି ପଡ଼ିଛନ୍ତି, ଦେଖିଛ କି? ସେମାନେ ତ ସବୁ ସେ ଜଗତର ନା, ତାଙ୍କୁ ତାଙ୍କୁ ବାର୍ତ୍ତାଳାପ କରିକି ଜାଣିପାରିଲେ। ଆରେ ଆମ ବୋହୂ ମାନେ ଇଏ କହୁଛନ୍ତି ନା, ତମ ବୋହୂକୁ ଡାକ, ଯାହାର ପାଉଁଜ ତାକୁ ଡାକ ଯା। ଦେଖ ତ ଭଗବାନଙ୍କୁ ଧରିପାରିବେନି ଆମେ, ଭଗବାନ ସେ ନିଜେ ଧରା ପଡ଼ିଯାଆନ୍ତି, ପ୍ରଭୁ ଧରା ପଡ଼ିଯାଆନ୍ତି। କାରଣ ଭକ୍ତର ଯୋଉ ଦୈନ୍ୟତା ଅଛି, ତା ପାଇଁ ଯେତେବେଳେ ଗୋଟେ ବୈଷ୍ଣବ ପ୍ରାର୍ଥନା କରୁଛି, ବୈଷ୍ଣବଙ୍କୁ ସେ ସ୍ୱୀକାର କରିଛି, ସେତେବେଳେ ବୈଷ୍ଣବ ତାଙ୍କୁ ତାଙ୍କ ପାଇଁ ଯେମିତି ଜୀବ ଗୋସ୍ୱାମୀ ତାଙ୍କ ପାଇଁ ବ୍ୟବସ୍ଥା କରିଦେଲେଣି, ସେ ଯିବ କୁଆଡ଼େ ରାଧାରାଣୀ? ସେ ସେ ପାଙ୍ଗଟା ଖସି ଦେଇ ଚାଲିଗଲେ, ବର୍ତ୍ତମାନ ଦର୍ଶନ ହିଁ ପାଇବେ। ବିଶାଖକୁ କହିଲେ ନା ନାଇଁ, ତୁମ ବୋହୁ ଯଦି ଖସିଛି, ଯାହାର ପହଞ୍ଚ ସିଏ ନବ ନା, ମୁଁ ତୁମକୁ ଦେଇଦେବି, ପୁଣି ସେ ଆସି ମୋତେ କାଳି ଗୋଲଜ କରି ମୋ ବାବାଜି ଲୋକ, ମୋ କତରେ କିଛି ନାହିଁ, ତୁମେ ଯାଅ ତାକୁ ଡାକ। ରାଧାରାଣୀ ଆସିକି ଲୁଚିକି ରହିଲେ କୁଞ୍ଜ ଭିତରେ, ତାଙ୍କୁ ରାଧାରାଣୀ ଦର୍ଶନ କରିବା, ପୁରୁଷେଶ୍ୱରର ଦର୍ଶକ ପୁରୁଷ ଅଭିମାନ ହବନି, ଏମିତି ସେମାନେ ପୁରୁଷେଶ୍ୱରରେ ନଥିଲେ ବି, ପୁରୁଷେଶ୍ୱର ଥିଲେ ଭାବ ଥିଲା ଗୋପୀ ଭାବ, ନାରୀ ସ୍ୱର ଯେ ଗୋପୀ ଭାବ ଆସିବ ସେମିତି ନୁହେଁ, ଭାବଟା ପୁରୁଷେଶ୍ୱର ହଉ ନାରୀ ସ୍ୱର ହଉ ଗୋପୀ ଭାବ, ଗୋପୀ ଭାବ କଣ? କୃଷ୍ଣ ସୁଖ ତାତ୍ପର୍ଯ୍ୟ, ଜୀବନ ଆଉ କିଛି ସୁଖ ନାହିଁ, ନାରୀ ସ୍ୱର ହେଇଗଲେ ସେଟା ଭକ୍ତିମୟ ଅନୁକୂଳ ହେଇଯିବ, ପୁରୁଷେଶ୍ୱର ଯେ ଭକ୍ତିମୟ ଅନୁକୂଳ ତା ନୁହେଁ, ଭାବଟା କଣ ରହିବ? କୃଷ୍ଣ ସୁଖ ହଉଛି ଆମ ଜୀବନର ତାତ୍ପର୍ଯ୍ୟ, ଆଉ କିଛି ବଞ୍ଚିଛି କାହିଁକି ନା? କୃଷ୍ଣଙ୍କ ପାଇଁ ଯେ ଭଗବାନ ପାଇଁ ବଞ୍ଚୁ, ତାର ଦୁଃଖ କୋଉଠି ଅଛି? ଆନନ୍ଦ ଅଛି। ତେଣୁ ରାଧାରାଣୀ ଯାଜଲୀଳା ମା ଶରୀର ସେ କୁଞ୍ଜ ଭିତରେ ସେ ଲତା ଭିତରେ ଲୁଚିକି ରହିଛନ୍ତି, ତାଙ୍କ ଆଭାଟା ଯୋଉ ପ୍ରଭାଟା ଆସୁଛି ସେମାନଙ୍କ ଦୂରରୁ ଜାଣି, ତାଙ୍କ ନାଁ ସେତେବେଳେ ଦୁଃଖୀ କୃଷ୍ଣ ଦାସ ଥିଲା, ଜାଣିସାରିଲେ ଦେଖିଲେ ବହୁ ଗୁଡାକ ଯାହାର ରୂପରେ ସେ ଆସିବେ ନା, ଆଉ ବିଶାଖା ଯାଇ କହିଲେ ନା, ସେ ମୋତେ ଦଉନାହାନ୍ତି, ଅଡି ବସିଛନ୍ତି, ତୁମକୁ ଯିବାକୁ ପଡିବ, ରାଧେ ତୁମକୁ ଯିବାକୁ ପଡିବ। କହିଲେ ମୁଁ କେମିତି ତାଙ୍କୁ ଦେଖା କରିବି, ମୁଁ କୃଷ୍ଣ ଏକମାତ୍ର ପୁରୁଷଙ୍କୁ ଦେଖେ, ମୁଁ କୌଣସି ପୁରୁଷ ସ୍ୱରକୁ ଦେଖେନି, ମୁଁ କୌଣସି ପୁରୁଷ ସ୍ୱରକୁ ଦେଖେନି, କୌଣସି ଯାହାର ଭୋଗ ଅଛି ରାଧା ମୁଖ ସେଟା। ଆମର ଆଚାର୍ଯ୍ୟ ମାନେ ବିଶେଷ ଗୌରଧାମ ପରେ ଆସିଲେ, ମହାମନ୍ତ୍ର ପୂର୍ବରୁ ଆମେ କାହିଁକି କହୁଛେ ଜୟ ଶ୍ରୀକୃଷ୍ଣ ଚୈତନ୍ୟ, ଆମେ ସବୁବେଳେ ମହାପ୍ରଭୁଙ୍କୁ ଆଶ୍ରୟ କରୁଛେ, ଆମେ ଜୀବନ ଭୋଗ ବୁଦ୍ଧି ଅଛି ନା, ସବୁଥିରେ ଭୋଗ ବୁଦ୍ଧି, ରାଧାରାଣୀ ପାଖରେ ସେଟା ହେଇପାରିବ। ତାଙ୍କ ଜୀବନଟା ହଉଛି କେବଳ କୃଷ୍ଣ ସୁଖ ତାତ୍ପର୍ଯ୍ୟ, ସେ ଶରୀରଟା ବା ଗଠନ ହେଇଛି, ସେଟା ଚିନ୍ମୟ ଶରୀର କେବଳ କୃଷ୍ଣ ପ୍ରେମରେ, ଯେ ଗୋଟେ ମାର ଗୋଟେ ମାର ସ୍ୱରଟାକୁ କିଛି କୁହାଯାଇପାରିବନି, ଗୋଟେ ମାର ସ୍ୱରଟା ସେତେବେଳେ ବିବାହ ହେଇକି ତାର ଗୋଟେ ସନ୍ତାନ ହେଇଗଲା ସରିଲା, ତା ମାର ସ୍ୱରଟା କେବଳ ସ୍ନେହ କୁହା ହବ, ତାର ଖାଇବା ଶୋଇବା ପିଇବା ରୋଷେଇ କରିବା ତାର କିଛି ନାହିଁ, ଖାଲି ପିଲା ଛୁଆ ଆମ ଘର ସଂସାର ସ୍ନେହ ଭିତରେ, ଗୋଟେ ସାଧାରଣ ମାର ଯେମିତିକା ସେଠି ତ କେବଳ ଚିନ୍ମୟ ପ୍ରେମ। ଏଟା ହବନି ବିଶାଖୀ, ତୁମେ ତାଙ୍କୁ କୁହ ସେ କୁଣ୍ଡରେ ସ୍ନାନ କରିବେ ନା, ଆଉ ସେଠି ଅଛି ଅଛନ୍ତି, ସେଠି ଗଲେ ଦେଖିବେ ମୃଦୁବନରେ, ତାଙ୍କୁ ସ୍ନାନ କର, ସେତେବେଳେ ସ୍ନାନ କଲେ ସଖୀ ସ୍ୱର ପ୍ରାପ୍ତ ହେଲେ। ରାଧାରାଣୀ ଆସିଲେ, ରାଧାରାଣୀ ଆସି ତାଙ୍କ ପାଦର ଯେଉଁ ନୂପୁରରେ ତାଙ୍କ ପାଦରୁ କୁଙ୍କୁମ ଆଣିଲେ, ଆଣି ତିଳକ କରିଦେଲେ। ଆମର ଦେଖ ମହାରାଜ ସୁତିରୂପ ଯୋଉ କରୁଛନ୍ତି, ଶ୍ୟାମାନନ୍ଦ ପରିବାର ଆମ ପରିବାର ନା, ଶ୍ୟାମାନନ୍ଦ ପରିବାର ଅଦ୍ୱୈତ ପରିବାର, ଆମର ନିତ୍ୟାନନ୍ଦ ପରିବାର, ଆମେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆମ ପରମ୍ପରା ଆସିଛନ୍ତି, ନାକରେ ଯେଉଁ ନୂପୁର ଚିହ୍ନ ଦେଖିବେ ନୂପୁର, କିନ୍ତୁ ଇଚ୍ଛା ଥିଲେ ଗୌଡ଼ିଅ ତିଳକଟା ପରିବର୍ତ୍ତନ ହେଇଗଲା, ବୈଷ୍ଣବମାନେ ସମାଲୋଚନା କଲେ, ଆଉ ରାଧାରାଣୀ କହିଦେଲେ ଦେଖ, ମୁଁ ତାଙ୍କ ହୃଦୟରୁ ବିଗ୍ରହ କାଢ଼ିକି ଦେଲେ, କହିଲେ ମୁଁ ଆପଣଙ୍କୁ ଦର୍ଶନ କଲେ ଆଉ ବଞ୍ଚିବି କି ଜୀବନରେ, କହିଲେ ମୋତେ ଦର୍ଶନ କଲେ କ'ଣ ହବ, ମୋ ପ୍ରାଣକାନ୍ତକୁ ତୁମେ ନିଅ, ତୁମ ନାମ ଆଜିଠୁ ହେଲା ଶ୍ୟାମାନନ୍ଦ, ଶ୍ୟାମଙ୍କୁ ଆନନ୍ଦ ଦବ। ସଖୀ ଭାବରେ ତାଙ୍କୁ ସଖୀ ଭାବରେ ସ୍ୱୀକାର କଲେ, ଯେ ଶ୍ୟାମାନନ୍ଦ ବିଗ୍ରହ ଅଛନ୍ତି ବୃନ୍ଦାବନ ଦେଖିବେ, ରାଧା ଶ୍ୟାମ ସୁନ୍ଦର ହୃଦୟରୁ ବାହାର କରିଦେଇଥିଲା, ସିନା ନେଇ ଆସିଲେ ବୈଷ୍ଣବ ସମାଜ ନା, ବୈଷ୍ଣବ ହୃଦୟଟା କିଏ ବୁଝିବ, ଶୁଦ୍ଧ ବୈଷ୍ଣବ ପଥରେ ଯେଉଁମାନେ ଭଜନ ନ କରିବେ ସେମାନେ ବୈଷ୍ଣବ ହେଲେ ବି ଆଲୋଚନା ସମାଲୋଚନା ଦୋଷ ଦର୍ଶନରେ ଏଥିରେ ପଶିଯିବା, ସେଇଟା ଭକ୍ତି ଆଉ ହେଲାନି, ଭକ୍ତିର ଅଙ୍ଗ ହେଲାନି, ବରଂ ଭକ୍ତିର ପୁରା ବାଧକ ହେଇଗଲା। ସାଙ୍ଗେ ସାଙ୍ଗେ ଲୋକ ଦେଖିଦେଲେ ତିଳକ ଚେଞ୍ଜ କରନ୍ତି, ତିଳକଟା ଆମର ବଡ଼ ଜିନିଷ, ତିଳକ ଚେଞ୍ଜ କରିପାରିବନି, ଗୁରୁଙ୍କ ଅନୁମତି ମାନେ ତୁମେ କଣ୍ଠିମାଳା ତିଳକ ଯୋଉ ପିନ୍ଧିଲ ତୁମେ ତିଳକ ଚେଞ୍ଜ କରିପାରିବନି, ସମ୍ପ୍ରଦାୟର ଜିନିଷଟା, ଦୁନିଆ ଲୋକ ଦୁନିଆ ସମାଲୋଚନା କଲେ, ଏଇ ଖବରଟା ଯାଇ ପହଞ୍ଚିଗଲା ସେଠି କାହାକୁ ପାଖରେ, ଗୁରୁଦାସ ପଣ୍ଡିତଙ୍କ ପାଖରେ, ସରି ହୃଦୟ ଚୈତନ୍ୟଙ୍କ ପାଖରେ, ସେ ରାଙ୍ଗିଗଲେ, କହିଲେ କଣ ମୋ ଶିଶୁ ତାକୁ ପଠେଇଲି ଜୀବ ଗୋସ୍ୱାମୀ ପାଖକୁ ଶାସ୍ତ୍ର ଶ୍ରଦ୍ଧା କରିବା ପାଇଁ, ସେ କଣ ତିଳକ ଚେଞ୍ଜ କରିସାରିଲେଣି, ଆସିଲେ ବୃନ୍ଦାବନ ଚାଲି ଚାଲି, ଗୋଟେ ଶିଷ୍ୟକୁ ରକ୍ଷା କରିବା ପାଇଁ, ଗୋଟେ ସମ୍ପ୍ରଦାୟକୁ ରକ୍ଷା କରିବା ପାଇଁ ଆଚାର୍ଯ୍ୟମାନେ କେତେ ଚିନ୍ତା କରନ୍ତି, ଗୋଟେ ଶିଷ୍ୟ ହେଉଛି ଗୋଟେ ସମ୍ପ୍ରଦାୟର, ସେ ହେଉଛି ପ୍ରତିନିଧି, ଶିଷ୍ୟ ବହୁତ ହୁଅନ୍ତି ସେଥିପାଇଁ ବହୁତ ଲୋକ ଗୁରୁଦେବ ନାମଧାରୀ ବେଶଧାରୀ ବହୁତ ଶିଷ୍ୟ ହୁଅନ୍ତି କିନ୍ତୁ ସମ୍ପ୍ରଦାୟ ଗୁରୁଙ୍କର ମନୋଭାବକୁ ବୁଝିକି ତାଙ୍କୁ ସେବାରେ ସହଯୋଗ କରିବା ଇଏ ବହୁତ ଦୁର୍ଲଭ ଆଉ ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଭଗବାନ କାର୍ଯ୍ୟ କିଏ କରିବ ମଠ ମନ୍ଦିରଟା କାହାର ମଠ ମନ୍ଦିର ଗୁରୁଙ୍କର ଆଜିକାଲି ଭାବନା କଣ ସିଏ କରୁଛନ୍ତି ମଠ ସିଏ ତାଙ୍କୁ ବୁଝିବେ ଆମେ ଆମ ଘର କଥା ବୁଝିବୁ କିନ୍ତୁ ଶିଷ୍ୟର କର୍ତ୍ତବ୍ୟ ନୁହେଁ ସଶିଷ୍ୟ ସେ ଗୋଟିଏ ଶିଷ୍ୟ କଣ ଛାଡ଼ି ଦେଇକି ସେ ତିଳକ ପରିବର୍ତ୍ତନ କରିଦେଲା ଭୟ ଆସିଲେ ଆସିକି ତାକୁ ରାଧାଣୀ ମନା କରୁଛନ୍ତି ଯେତେ ଲୋକ ପଚାରିଲେ ମନା କରନ୍ତିନି ବାଡ଼ିଲେ ରାଧାଣୀ ତ ଗୁରୁଙ୍କର ଅଛି ଅଧିକାର କାନ୍ଦରି ବଜେଇଲେ ଚାପଡ଼ ତୁ ତିଳକ କଣ ଚେଞ୍ଜ କଲୁ ଇଏ ତଥାପି କହୁନାହାନ୍ତି ରାଧାଣୀ ମନା କରିଛନ୍ତି ଏଣେ ଗୁରୁ ଅପରାଧ ହବ କାନ୍ଦୁଛନ୍ତି ରାତିରେ ରାଧାଣୀ ସ୍ୱପ୍ନ ଶିଷ୍ୟ ପାଇଁ ଦେଖନ୍ତୁ ସିଏ ତ ସେମିତି ନୁହନ୍ତି ଗୋରୁଦାସ ପଣ୍ଡିତ ମହାପ୍ରଭୁ ସାରେ ହୃଦୟ ଚୈତନ୍ୟ ତାଙ୍କ ହୃଦୟ ଭିତରେ ତ ଥିଲେ ମହାପ୍ରଭୁ ରାଧାଣୀ ରାତିରେ ଆସି କହିଲେ ମୁଁ ତା ତିଳକ ଚେଞ୍ଜ କରିଛି ତୁମର କିଛି ଅଧିକାର ନାହିଁ ତାକୁ ମୁଁ ତାକୁ ସ୍ୱୀକାର କରିସାରିଲି ମୁଁ ତାଙ୍କୁ ତା ତିଳକ ଚେଞ୍ଜ କରିଛି ସକାଳୁ ଉଠି ତାଙ୍କୁ ଆଲିଙ୍ଗନ କଲେ କହିଲେ ଯାହା ହଉ ମୁଁ ଶିଷ୍ୟ କରିଥିଲି ତୁ ଆଜି ରାଧାଣୀ ପ୍ରାପ୍ତ ହେଲୁ ତୋ ପାଇଁ ମୁଁ କୃତାର୍ଥ ହେଇଗଲି ସେତେବେଳେ ଶ୍ୟାମାନନ୍ଦ ପ୍ରଭୁଙ୍କର ସମୟରେ ଶ୍ରୀମାସ ଆଚାର୍ଯ୍ୟ ଆଉ ଶ୍ୟାମାନନ୍ଦ ଶ୍ରୀନିବାସ ନରୋତ୍ତମ ସେ ଥିଲା ଆମର ବୈଷ୍ଣବ ଜଗତର ଏ ତିନି ନକ୍ଷତ୍ର ଭଳି ଥିଲେ ଗୋସାଇମାନଙ୍କର ସବୁ ଜୀବ ଗୋସ୍ୱାମୀ ସମ୍ରାଟ ଥିଲେ ଅଲଗା ଗୋସ୍ୱାମୀ ଚାଲିଗଲେଣି ବୈଷ୍ଣବ ଗ୍ରନ୍ଥ ପ୍ରଚାର ଜୀବ ଗୋସ୍ୱାମୀ ରଚନା କଲେ ତାକୁ ପ୍ରଚାର କରିବାକୁ ପଡିବ ତେଣୁ ଶ୍ୟାମାନନ୍ଦ ପ୍ରଭୁ ମୁଖ୍ୟତଃ କୀର୍ତ୍ତନ ଶ୍ୟାମାନନ୍ଦ ପ୍ରଭୁ ନରୋତ୍ତମ ଦାସ ଠାକୁର ନରୋତ୍ତମ ଦାସ ଠାକୁର ପଳେଇଲେ ବେଙ୍ଗ ପଶ୍ଚିମବଙ୍ଗ ଶ୍ୟାମାନନ୍ଦ ପ୍ରଭୁ ପଳେଇ ଆସିଲେ ଓଡ଼ିଶା ଆଉ ରହିଲେ କିଏ ଶ୍ରୀନିବାସ ଆଚାର୍ଯ୍ୟ ସେ ଭାଗବତର ପ୍ରବଚନ ଦିଅନ୍ତି ଭାଗବତର ଇଏ ମୁଖ୍ୟତଃ ନରୋତ୍ତମ ଆଉ ନରୋତ୍ତମ ଦାସ ଠାକୁର ଆଉ ଶ୍ୟାମାନନ୍ଦ ପ୍ରଭୁ କୀର୍ତ୍ତନ ମାଧ୍ୟମରେ ପ୍ରଚାର ଯେତେବେଳେ କେବେ କେବେ ଆଉ ଥରେ ଆସିଲେ ଦେଖିବେ ତାଙ୍କର ମଠ ତାଙ୍କ କୃଷ୍ଣ ବଳରାମ ଦେଖିବେ ସେ ବହୁତ ବେଙ୍ଗଲ ଭିତରେ ଏଇଠି ହଉଛି ବୃନ୍ଦାବନ ଆମେ ବୃନ୍ଦାବନ ଧାମନ ଯେ ବୃନ୍ଦାବନ ଧାମନାନ ତାହା ନୁହେଁ ଏସବୁ ସ୍ଥାନରେ ଯେମିତି ବସିଛେ ନା ଏଇଭଳି ଆମେ ବୃନ୍ଦାବନ ଗଲେ କୌଣସି ସ୍ଥାନରେ ବସିକି ସବୁବେଳେ ଶବ୍ଦ ଏସବୁ ବଦଳି ଯାଉଛି ନା ଲୋକମାନେ ସବୁ ଯାଉଛନ୍ତି ସେଠିକି ଗୋଟେ ଯାହାକୁ ଟୁରିଷ୍ଟ ଭାବରେ ଯାଉଛନ୍ତି ନାହିଁ ଧାମମାନଙ୍କୁ ସେମିତି ଯାଏ ନା ଧାମମାନ କେବଳ ଶ୍ରବଣ କୀର୍ତ୍ତନ କରିବ ସେଠି ଭୋଗ ସେଠି କୀର୍ତ୍ତନ କରିବ ସ୍ମରଣ କରିବ ଆଚାର୍ଯ୍ୟମାନଙ୍କୁ ସ୍ମରଣ କରିବ ରାଧାରଣୀ କୃପା ଭିକ୍ଷା କରିବ ବର୍ତ୍ତମାନ ତ ତୁମେ ତାହେଲେ ଗଲେ କେଉଁଠି ରହିବି କେଉଁ ଗେଷ୍ଟ ହାଉସ୍ରେ ରହିବି କେଉଁଠି ପ୍ରସାଦ ପାଇବି କେଉଁଠି ବୁଲିବି କେଉଁଠି ଏମିତି ସମୟ ପଳାଉଛି ଆମର ଓଡ଼ିଶା ଭିତରେ ବେଙ୍ଗଲ ଭିତରେ ଯେତିକି ଅଛନ୍ତି ମହାପ୍ରଭୁଙ୍କ ଜାଗା ଯେମିତି ଏଇ ସ୍ଥାନ ବୃନ୍ଦାବନ ବୃନ୍ଦାବନ ଯେଉଁ ଯେଉଁ ଲୀଳା ସବୁ ଏଇଠି ଅଛନ୍ତି ରାଧାକୁଣ୍ଡ ଅଛନ୍ତି ଶ୍ୟାମକୁଣ୍ଡ ଅଛନ୍ତି ବିଗ୍ରହ ଦେଖିଲେ ନା ଉପରେ ଠାକୁର ଇଏ ହେଉଛନ୍ତି ସ୍ୱତନ୍ତ୍ର ବିଗ୍ରହ ଯେଉଁଠି କୃଷ୍ଣ ଏମିତି ହାତ ଧରିଛନ୍ତି ଏଇଠି ଉଦଣ୍ଡ ରାୟ ରହୁଥିଲେ ନା ତାଙ୍କ ନା ଉଦଣ୍ଡ ରାୟ ଉଦଣ୍ଡ ରାୟ ସେ ବହୁତ ଆସିଲା ବେଳେ ବାଟରେ ଦେଖିଲେ ଆପଣ ପୋଖରୀ ଦୁଇଟା ପଡ଼ିଲା ବଡ ବଡ ପୋଖରୀ ଆଉ ଦୁଇଟା ପାହାଡ଼ ଭଳିଆ ହେଇଛି ଗୋବର୍ଦ୍ଧନ ଭଳିଆ ହେଇଛି ଦେଖିଲେ ନା ମାଟିରେ ସାଧୁମାନେ ସେଇଠି ସବୁ ବସିଥିଲେ ଆସିକି କାରଣ ଏଇଟା ଥିଲା ଓଡ଼ିଶା ବେଙ୍ଗଲରୁ ଯେଉଁମାନେ ଯିବେ କୋଉଠିକି ଜଗନ୍ନାଥ ପୁରୀ ଏ ବାଟିକି ଯାଉଥିଲେ ତେଣୁ ସିଏ ଏଇଠି ଥିଲା ଜମିଦାର କିଏ ଉଦଣ୍ଡ ରାୟ ଯେତେ ସମ୍ପତ୍ତି ଦେଖୁଛନ୍ତି ସବୁ ତାଙ୍କର ଯେତେ ଦେଖୁଛନ୍ତି ସବୁ ଠାକୁର ନାମ ଏ ଯେତେ ସବୁ ଠାକୁର ବାଡ଼ି ସବୁ ସେ ତାଙ୍କର ଥିଲା ସବୁ ଭଗବାନଙ୍କୁ ଦେଇଥିଲେ ଶ୍ୟାମାନନ୍ଦ ପ୍ରଭୁ ଶ୍ୟାମାନନ୍ଦ ପ୍ରଭୁ ଧାରନ୍ଦବାଦପୁରରେ ଆଶ୍ରମ କରିଥିଲେ ସେଠି ସେ ସ୍ନାନ କରୁଥିଲେ ଗୋଟେ ରୋହିଣୀ ନଦୀ ଅଛି ସେଠି ବହୁତ ସୁନ୍ଦର ନଦୀ ଆଉ ସେ ଦେଖିବେ ସେତେବେଳକାର ମଠ କେମିତି ସେ କରିଛନ୍ତି ସେ ଭାଙ୍ଗି ଚୋରି ଗଲାଣି ଆଉ ସେଠି ସ୍ନାନ କରୁଛନ୍ତି ଆକାଶବାଣୀ ହେଲା ଶ୍ୟାମାନନ୍ଦ ତୁମେ ଯାଅ ଉଦ୍ଧାର କରୁ ପତିତକୁ ସେ ଉଦଣ୍ଡ ରାୟ ଅଛି ସାଧୁମାନଙ୍କୁ ସବୁ ମାରିଦେଉଛି ଦଣ୍ଡ ଦେଉଛି କାରଣ ସାଧୁମାନେ ତାର କାମ ହେଲା ସାଧୁମାନଙ୍କୁ ପୀଡ଼ା ଦେବା ଏଠି ଯେ ଥିଲା ଉଦଣ୍ଡ ରାୟ ସାଧୁମାନେ ସେଠି ରହୁଥିଲେ ସେ ପୁଷ୍କରଣ ସ୍ନାନ କରୁଥିଲେ ସେଠି ଦେଖୁଛନ୍ତି ନା ସେ ବଡ ବଡ ଯୋଉ ମାଟିରେ ପାହାଡ଼ ଭଳିଆ ହେଇଛନ୍ତି ସେଠି ସବୁ ରହୁଥିଲେ ସ୍ନାନ କରୁଥିଲେ ସାଧୁମାନେ ଏକାନ୍ତରେ ଟିକେ ରୁହନ୍ତି ତାର କାମ ଥିଲା ସାଧୁମାନଙ୍କୁ ନେବ ମାରିବ ଦୁଇଟା ମତ ଅଛି ଗୋଟେ କେଉଁ ସାଧୁ ସେ କୂପ ଅଛି ଆମେ ଯିବା ସେ ଦେଖିବା ସେ କୂପ ଭିତରେ ବୁଡ଼େଇକି ମାରିଦେବ ତାଙ୍କ ଗନ୍ଥା ନେଇ ଆସିବ ଗନ୍ଥା ଆଣିକି ତାଙ୍କ ମା ପାଖରେ ରଖି ଦେବୀ ବାବାଙ୍କୁ ଯିବା ସେ ଟାଙ୍ଗିବ ଟାଙ୍ଗି ଦେଖି ହସିବ ଏତେ ସାଧୁକୁ ମାରିଲେ ଆଉ କେଉଁ ସାଧୁକୁ ଶୁଳିରେ ବସେଇବ ସେଠି ଯାଇପାରିବ ନା ମୁଁ କହିପାରିବିନି ମୁଁ ଯାଇଥିଲି ଭିତରକୁ ଏବେ ପଚାରିଲେ ଜଣା ପଡ଼ିବ ପୁରା କଣ୍ଟା ବଣ ଭିତରେ ସେ ଅଛି ଗୋଟେ ପୋଖରୀ ଭିତରେ ଏବେ ସେ ଶୁଳଟା ଅଛି ସାଧୁମାନେ ଶୁଳରେ ବସେଇବ ତା ଖୁସି ହବ କଣ ଭଗବାନଙ୍କର ଇଚ୍ଛା ତାକୁ ଉଦ୍ଧାର କରିବେ ଏଠି ବୃନ୍ଦାବନ ପ୍ରକଟ କରିଲା ଭଳି ଶ୍ୟାମାନନ୍ଦ ପ୍ରଭୁ ଆକାଶବାଣୀ ହେଲା ଶ୍ୟାମାନନ୍ଦ ତୁମେ ଯାଅ ସେଣେ ଯାଅ ଆଉ ସେ ସେମିତି ନଥିଲା ସେ ଏମିତି ଥିଲା ଯୋଉ ମା ଅଛନ୍ତି ସେଠିକି ଯିବା ମା ସେଠି ଅଛନ୍ତି ସେ ମାଙ୍କୁ ପୂଜା ସେବା କରେ ଆଉ ଗୋଟେ ଗୁଣିଆ ରଖିଥିଲେ ମୁସଲମାନ ସମ୍ପ୍ରଦାୟ ସେ ବହୁତ ବଡ଼ ତାନ୍ତ୍ରିକ ତାଙ୍କର ସମାଧି ସେଠି ଅଛି ଆମେ ଯିବା ଦେଖିବା ସିଏ କହିଦେବେ ଏଠି କିଏ ଆସୁଛନ୍ତି କେଉଁ ସାଧୁ ଆସୁଛନ୍ତି କେତେ କଣ ତାଙ୍କ ପଇସା ଅଛି କଣ ଅଛି କିଏ ଅଛି ତାଙ୍କୁ ସବୁ ପ୍ରୟୋଗ କରୁଥିଲା ସାମନ୍ତ ପ୍ରଭୁ ଯେତେବେଳେ ଆକାଶବାଣୀ ହେଲା ତୁମେ ଯାହା ତାକୁ ଉଦ୍ଧାର କରିବ ଉଦଣ୍ଡ ରାୟକୁ ସାମନ୍ତ ପ୍ରଭୁ ଆସିଲେ ସାମନ୍ତ ପ୍ରଭୁ ସେ ଗୋଟେ ଗାଁରେ ରହିଥିଲେ ସେ ଗାଁଟା ସେ ଗାଁରେ ଲୀଳାସ୍ଥାନ କିଛି ନାହିଁ ତ କାନ୍ଥିରେ ଅଛି କିଛି ନାହିଁ ଖାଲି ଗାଁଟା ଅଛି ନାଇଁ ହଁ ମୁଁ ଶୁଣିଥିଲି କେବେ ଯାଇନି ସେ ଗାଁଟା କେବଳ ଗାଁଟି ଅଛି ସେ ଗାଁଟା ନା ଅଲଗା ଥିଲା କାନ୍ଥି ହେଇଗଲା କାରଣ ମହାପୁରୁଷ ସାମନ୍ତପୁର ଆସିଲା ପରେ ସେଠିକି ବୃନ୍ଦାବନରୁ ଆସନ୍ତି ଉତ୍କଳ କାରଣ ଉତ୍କଳ ଭୂମିରେ ଗୋଟେ ଜିନିଷ ଅଛି ଶୁଣୁଥିଲି କିଭଳି ସାମନ୍ତପୁର ଏଠିକି ଆସିଲେ ଦେଖ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେମାନେ କେତେ ଯତ୍ନବାନ ଭଗବାନଙ୍କୁ ଯିଏ ପାଇବ ତାର ଯିଏ ଭୁଲି ଯାଉଛି ଭଗବାନ ପାଇପାରିବେନି ତୁମକୁ କହିଲା ପରେ ତୁମେ ଗୋଟେ କାମ କରିପାରୁନି ତୁମେ କି ଭଗବାନଙ୍କୁ ପାଇବ ଭଗବାନ ଭୋଜନ ହବନି ତୁମର ଗୋଟେ କଥା କୁହାହଉଛି ତୁମକୁ ଏଇଟା କର ତୁମେ କରିପାରୁନ ମାନେ ତୁମେ ଭଗବାନ ପାଇପାରିବେ ତୁମେ ତାଙ୍କ ଭୋଜନ ତୁମ ଲକ୍ଷ୍ୟ ନାହିଁ କେମିତି ତୁମର ଭୋଜନ ଲକ୍ଷ୍ୟ ଅଛି ଦେଖ ସେମାନେ ବୃନ୍ଦାବନ ରହୁଥିଲେ ପାଦରେ ଚାଲିକି ଆସୁଥିଲେ ଭଗବାନଙ୍କୁ ଜୀବନରେ ପାଆନ୍ତି ସେମାନଙ୍କର ପ୍ରଥମ ଗୁଣ ହେଲା ପ୍ରଭୁବାଦ କୁହନ୍ତି ସିନ୍ସିୟରିଟି ଭଗବାନଙ୍କ ତୁମେ କୌଣସି ଗୁଣ ଦ୍ୱାରା ତୁମେ କୁହନ୍ତ ତୁମେ ଭଗବାନଙ୍କୁ ପାଇବେ ତାଙ୍କର ପ୍ରଥମ ଗୁଣ ହେଲା ସିନ୍ସିୟରିଟି କ'ଣ ଓଡ଼ିଆରେ କୁହାଯିବ ପ୍ରଯତ୍ନବାଦୀ ବହୁତ ଦାୟିତ୍ୱବାନ ହେବାକୁ ପଡ଼ିବ ସେମାନେ ଦେଖନ୍ତୁ ଆଜି ବୃନ୍ଦାବନରେ ଆଜି ପାଦରେ ଚାଲି ଚାଲି ଆସୁଥିଲେ କେଡ଼ ଆପଣ ଯାଇକି ଥରେ ଦେଖି ଆସିବେ ଆମେ ତ ଏବେ ମନ୍ଦିର କରୁଛେ ସେ ମନ୍ଦିର କେତେ ସୁନ୍ଦର ଯୋଉ କହୁଥିଲେ ନା କ'ଣ କୃଷ୍ଣ ବଲରାମ ଅଛନ୍ତି ଆମର ଗୋପୀବଲ୍ଲଭପୁର ତା ଗେଟ୍ ଦେଖିବ ନା କେମିତିଆ ରାଜାର ଗେଟ୍ ଭଳି କରିଛନ୍ତି ସେ ସମୟରେ ଭଗବାନ କେତେ ଭଲ ପାଉଥିଲେ ଇତର ଅଭିଳାଷ ରଖିଲେ କେବେ କୃଷ୍ଣ ମିଳିବେନି କୃଷ୍ଣଙ୍କୁ ପାଇବାକୁ ହେଲେ ତୁମକୁ ଗୋଟିଏ ମୁଣ୍ଡ ରଖିବାକୁ ପଡ଼ିବ ଦୁଇଟା ମୁଣ୍ଡରେ କେବେ କୃଷ୍ଣ ମିଳନ୍ତିନି ଆସିଲେ ସେମାନଙ୍କର ଏଠିକି କାରଣ ଏପତିତକୁ ଉଦ୍ଧାର କରିବା ପାଇଁ କାରଣ ସାଧୁମାନଙ୍କର ସବୁଠୁ ବଡ଼ ଆକର୍ଷଣ ବଡ଼ ଯୋଗ୍ୟତା ହେଲା ସରି ସାଧୁମାନଙ୍କୁ କେଉଁମାନେ ପାଇପାରିବେ ଯୋଗ୍ୟତା ବ୍ୟକ୍ତିମାନେ ପାଇପାରିବେନି ଯେ ଭାବୁଛି ମୁଁ ଯୋଗ୍ୟ ବ୍ୟକ୍ତି ସେ ପାଇପାରିବେନି ଯେ ଭାବୁଛି ମୁଁ ପତିତ ପାଇପାରିବ ସେତେବେଳେ ମୁଁ ପ୍ରଥମ କମେଣ୍ଟ କହୁଥିଲି ଆମେ ସାଧନ କରୁଛେ କେବଳ ଗୋଟେ ପତିତ ଭାବେ ଆମ ଭିତରେ ବହୁତ ଅନର୍ଥ ଅଛି ଆମେ ବହୁତ ଅଭିମାନ ରଖିଛେ ଯେ ମୁଁ ଗୋଟେ ସାଧୁ କିନ୍ତୁ ସାଧୁ ନୁହନ୍ତି ଆମେ ଆମେ ଭଜନ କଲେ ଜାଣିପାରିବା ମୁଁ କେତେ ବଡ଼ ସାଧୁ ମୁଁ ସାଧୁ ନୁହେଁ ଭଜନ କଲେ ଜାଣିପାରିବ ମୁଁ ଯେଉଁ ଅସାଧୁ ଆମେ ଅସାଧୁ ନଥିଲେ ଜଗତକୁ ଆଇଲେ କେମିତି ଆମକୁ ତ ଆକାଶବାଣୀ ହେଲାଣି ଆମେ କହୁଥିଲେ ନା ସେ ଯୋଉ ମୁସଲମାନ ସାଧୁକୁ ବି ସେ ରଖିଥିଲେ ସେ କହିଦେଉଥିଲେ କି ଆସୁଛି କ'ଣ ଆସୁଛି ସାଧୁମାନଙ୍କୁ ସେ ମାରୁଥିଲେ ଏତେ କ୍ରୁର ହୃଦୟ ସାଧୁମାନଙ୍କୁ ମାରିକି ତାଙ୍କର ଦୁଃଖଟାକୁ ସରି ତାଙ୍କର ବସ୍ତ୍ରକୁ ଦେଖିବେ ତାଙ୍କୁ ସବୁ ଆନନ୍ଦ ଲାଗୁଥିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଆକାଶବାଣୀ ହେଲା ଆସିଲେ ସେମାନଙ୍କର ଏଠି ସେ ଗାଁ କାନ୍ଥି ଯୋଉ ଗାଁଟା ଅଛି ସେ କାନ୍ଥିରେ ସେ ଗୋଟେ କାନ୍ଥ କୁହନ୍ତି ଏଠି ଏମିତି ଶୁଣିଛୁ ତ ଏଠି ଆସିଛୁ ପଚାରିକି ଯାଅ କାନ୍ଥ ଗୋଟେ ଭଙ୍ଗା କାନ୍ଥ ଉପରେ ବସିକି ଦାନ୍ତ ଘସ ସେଟା ସବୁ ବହି ଶୌଚ ଗୁଡାକ ଘର ଭିତରେ ହବନି ଆଜିକାଲି ସେଟା ବାଥରୁମ୍ କରିଦିଆଗଲା ବହି ଶୌଚ ଗୁଡାକ ନା ଦନ୍ତ ଦାନ୍ତରୁ ବାହାରିବ ମଳମୂତ୍ର ଗୁଡା ସବୁ ଗୃହ ଭିତରେ ହୋଇଛି ସେ ବାହାରେ ବସିକି ସେ ଗୋଟେ ଭଙ୍ଗା କାନ୍ଥ ଉପରେ ଦାନ୍ତ ଘସୁଛନ୍ତି ଇଏ ଜାଣିଦେଲେଣି କାରଣ ଆଙ୍କୁ ମା ଯୋଉ ଅଛନ୍ତି ଯିବା ଆମେ ମା ତାଙ୍କୁ ସ୍ୱପ୍ନ ଦେଲେଣି କାରଣ ଦେବଦେବୀ ମାନେ ଦୁଇଟା କାମ କରନ୍ତି ସକପଟ ନିଷ୍କପଟ କୃପା ଅଛି ନା ଯିବକୁ ବି ନିଷ୍କପଟ କୃପା କରନ୍ତି ତାଙ୍କୁ ନିଷ୍କପଟ କୃପା ଆସିଲାଣି କହିଲେ ଦେଖ ଯିଏ ଆସୁଛନ୍ତି ସାଧୁ ତାଙ୍କ ତୁ ଶରଣ ଚାଲିଲା ତୋ ଯୋଉ ଉଦ୍ଧାର ହେଇଛୁ ତୁ ଯେତେ ସାଧୁଙ୍କୁ ପୀଡ଼ା ଦେଇଛୁ କେବଳ ଆଙ୍କର ଶରଣ ଗଲେ ତୋର ଉଦ୍ଧାର ହବ ପ୍ରକୃତରେ ଦେବଦେବୀ ମାନେ ଯାହାକୁ ଯେଉଁ 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 ଭକ୍ତମାନଙ୍କୁ ଦେବଦେବୀ ମାନେ ସାହାଯ୍ୟ କରିଛନ୍ତି ନା ସେମାନେ ପୁରା ବହୁତ ଉପରକୁ ଯାଇଛନ୍ତି ଆଉ ସେମାନେ ଦେବଦେବୀ ମାନେ ବୈଷ୍ଣବ ନା ଆଉ ଦେବୀ କହିଦେଲେ ୟାଙ୍କର ଦେବ ଉପରେ ବିଶ୍ୱାସ ଅଛି ତେଣୁ ସେ ତତେ ପରୀକ୍ଷା କଲା ସେ ପଠେଇଲା ସେ ସେ ଯୋଉ ସାଧବ ଥିଲେ ତାକୁ ପଠେଇଲେ ତୁ ଗଲ ଗଲ ଦେଖିବ ସେ କୋଉଠୁ ଗୋଟେ ବାବା ଆସିଛନ୍ତି ମା ମତେ ସ୍ୱପ୍ନ ଦେଲେନି ସେ ବାବା ପ୍ରକୃତରେ ଅସଲି କି ନକଲି ତୁମେ ପରୀକ୍ଷା କର ତୁମକୁ ତନ୍ତ୍ର ପ୍ରୟୋଗ କର ଇଏ ଏମିତି ଥିଲେ ଶୁଣାଯାଏ ଯେ କୁହନ୍ତି ଯେ ସେ ବାଘରେ ଚଢିକି ଯାଉଥିଲେ ସେ ଯୋଉ ମୁସଲମାନ ସାଧକ ଥିଲେ ଯାହାଙ୍କୁ ରଖିଥିଲେ ଉଦଣ୍ଡରା ସେ ବାଘରେ ଚଢିକି ଯାଆନ୍ତି ବାଘଟାକୁ ବସ କରିପାରୁଥିଲେ ତାଙ୍କ ତନ୍ତ୍ର ଦ୍ୱାରା ସେମାନେ ଦୂର ସେ ତ ଭଗବାନଙ୍କର ଭକ୍ତର ଗୋଟେ ବଡ଼ ମ୍ୟୁଜିକ୍ କ'ଣ ଭକ୍ତର ପ୍ରଭୁପାଦ କୁହନ୍ତି ପ୍ରଭୁପାଦ ପଚାରିଲେ ଆପଣଙ୍କର ବଡ଼ ମ୍ୟୁଜିକ୍ କ'ଣ ସଂସାର ଗୋଟେ ବଡ଼ ମ୍ୟୁଜିକ୍ ହେଲା ଗୋଟେ ଜଣଙ୍କର ହୃଦୟକୁ ଜିତିବା ହୃଦୟକୁ ଜିତିବା ଜ୍ଞାନ ଦ୍ୱାରା ଆମେ ଗୋଟେ ଲୋକର ମନକୁ ବସୀଭୂତ କରିଦେବା ତାକୁ କିଛି ସମୟ ଡିପ୍ରେସନ୍ ବା ତାକୁ ସରପ୍ରେସ୍ କରି ରଖିଦେବା ଦବେଇକି ରଖିଦେବା ହୃଦୟକୁ ଜିତିପାରିବାନି ଜଗତର ଶହ ଶହ ଯୋଗୀ ଜ୍ଞାନୀ କେତେ ଭାରତର କେଡ଼େ ଗୋଟେ ପଣ୍ଡିତ ଲୋକମାନେ ଥିଲେ ଗୋଟେ କାହାକୁ ଜିତି ପାରୁନଥିଲେ ସେଇଟା ହଉଛି ସାଧୁର ବଡ଼ ମହିମା ପ୍ରଭୁପାଦ ତାଙ୍କୁ ଜିତି ନେଲେ ସମସ୍ତେ କିଏ ବି ଜଗତରେ ତାକୁ ଥରେ ଦେଖିଛି ସେ କେବେ ଭୁଲି ପାରିବେନି ତାଙ୍କୁ ଯିଏ ଦେଖିଥିଲେ ଜାଣିଥିଲେ ଏଇ ଲୋକଙ୍କର ଗୋଟିଏ ଜିନିଷ ଆଉ କିଛି ଜୀବନର ଲକ୍ଷ୍ୟ ନାହିଁ କେବଳ କୃଷ୍ଣ ଆମେ କଥା କହିଲା ବେଳେ ଜାଣିବେ ଜଣେ ଇଏ ଭଗ ସାଧୁ ତାପରେ ଗଲେ ଅଲଗା ଲୋକ ଧରିଦେବେ ଇଏ କ'ଣ ଏ କଥା କହିଲେ ଇଏ କ'ଣ ସେ କଥା କହିଲେ ଇଏ କ'ଣ ପଇସା ମାଗିଲେ ଇଏ କ'ଣ ମଠ କଥା କହିଲେ ପ୍ରଭୁପାଦ କିଛି କରୁଥିଲେ ପ୍ରଭୁପାଦ ସିମ୍ପଲ୍ କୃଷ୍ଣ କନସିୟସନେସ୍ ଯୁଆଡ଼େ ଯାଉଛନ୍ତି ସବୁ କହୁଥିଲେ ସବୁ ହଉଛି ନନସେନ୍ସ କେବଳ କୃଷ୍ଣ କନସିୟସନେସ୍ ଆଉ କିଛି ନାହିଁ ତାଙ୍କର ଏଇଟା ଥିଲା ତାଙ୍କର ଗୋଟେ ବଡ଼ ଧ୍ୱଜା ଯେଉଁଠି ଯାଉଥିଲେ ସମସ୍ତେ ଦେଖୁଥିଲେ ସାଧୁ କିଛି କହୁନାହାନ୍ତି କେବଳ ଖାଲି କୃଷ୍ଣ କୃଷ୍ଣ କାମ କର, ଆଉ କୌଣସି ନା ଡୋନେସନ କଣ ଏଟା କରେ ନାହିଁ, କେବଳ କୃଷ୍ଣ ପାଇଁ ପୁଷ୍ କରିଥିଲେ। ସାଧୁ ନା ଶୁଦ୍ଧ ଭକ୍ତ ନା, ତାଙ୍କ ଲକ୍ଷ୍ୟଟା ସେଇଆ। ତାଙ୍କର ସମାନପୁର ସେ ଆସିଛନ୍ତି, ଇଆର ତ ଭାଗ୍ୟ ଫିଟିଲାଣି, ଇଏ ତ ଗଲେଣି ଭାଗରେ ଚଢି ଗଲାବେଳକୁ, ସେ କାନ୍ଥରେ ଚଢିଲେ କହିଲେ ଇଏ ଜାଣିଦେବେ ନା ସାଙ୍ଗେ ସାଙ୍ଗେ, ଇଏ ଇଏ ମତେ ଆକାଶବାଣୀ ହେଇଛି, ପ୍ରଭୁ ପଠେଇଛନ୍ତି, ଇଏ କଣ ଆସିଛି ମତେ ପରୀକ୍ଷା କରିବା ପାଇଁ। ତ୍ରୈକାଳିକ ଜ୍ଞାନ ପ୍ରାପ୍ତ ତାଙ୍କର ସବୁ ସାଧୁମାନେ ତାଙ୍କର ଇଚ୍ଛା କଲା ମୁଁ ଜାଣିଦେବେ, ଇଏ ମତେ ପରୀକ୍ଷା କରିବା ପାଇଁ ଆସିଛି। ସେ ବାଘରେ ଚଢିକି ଯେତେବେଳେ ଗଲେ ସାମାନନ୍ଦ ପ୍ରଭୁ କାନ୍ଥଟାକୁ କହିଲେ, ଏଇ କାନ୍ଥ ଚାଲିଲୁ, କାନ୍ଥରେ ଚାଲିଲା, ଇଏ ତାର ପଛକୁ ଫେରିଲା କିଏ, ଏ ଯୋଉ ଗୁଣି କହିଲା ଆରେ ମୁଁ କଣ ଭାବୁଥିଲି ଗୋଟେ ବଡ ସାଧକ ବୋଲି, ଇଏ ପ୍ରକୃତ କାହିଁକି ପଠେଇଛନ୍ତି ତୁମେ ଯାହା ସେ ସାଧୁ ବୋଲି ତୁମେ ଚିହ୍ନିବ ନା, ଇଏ ଚିହ୍ନିଦେଲେ ଯେ କାନ୍ଥକୁ ଚଲେଇ ପାରୁଛି, ମୁଁ ତ ଗୋଟେ ସଜୀବକୁ ଚଲଉଛି, ନିର୍ଜୀବକୁ ଚଲଉଛି। ଆସିକି କହିଦେଲେ ଉଦଣ୍ଡରାୟ, ଆଜ୍ଞା ଏ ପ୍ରକୃତ ସାଧୁ ଆପଣ ତାଙ୍କ ଚରଣ ଯାଆନ୍ତୁ। ସର ପତିତ ପାଇଁ ନା, ସେ ଆଜି ବୃନ୍ଦାବନରେ ରାଧାର ଶ୍ୟାମସୁନ୍ଦରକୁ ଛାଡ଼ିଦେଇ ପଡ଼ିଲେ, ଏଇଠି ରହିଗଲେ, ଏଇଠି ରହିଗଲେ, ଏଇଠି ରହିଗଲେ, ଆସୁଛନ୍ତି କେତେ ବାଟ ଯାଇଛନ୍ତି, ରାସଗୋବିନ୍ଦପୁର ଯେମିତି ସେବାଟେ ଥରେ ଯାଇଛନ୍ତି, ଏଠି କେତେବେଳେ ଆସୁଛନ୍ତି, ଏଠି ରହିଗଲେ କେମିତି ନା, ଇଏ ଅନୁରୋଧ କଲେ। ସାଧୁ କାହାର ନୁହନ୍ତି, ସାଧୁ ଅଭିମାନର ନୁହନ୍ତି, ଜ୍ଞାନର ନୁହନ୍ତି, ଭଗବାନ ବି ନୁହନ୍ତି, ଯିଏ ଅନ୍ତର ସବୁବେଳେ ପତିତ ବୋଲି ନିଜକୁ ଚିନ୍ତା କରୁଛି ଭଗବାନ ତାହାର। ମହାପ୍ରଭୁ କାହିଁ ତୃଣାଦେବୀଟା କହିଦେଇଗଲେ, ସେ ଗୋଟିଏ ଶ୍ଳୋକ କହିଦେଇଗଲେ, ବିଶ୍ୱର ଯେତେ ସମ୍ପ୍ରଦାୟ ସେଇଟା କେବେ ଭୁଲି ପାରିବନି। ଯିଏ ଅତି ସବୁବେଳେ ନିଜକୁ ଦିନ ମନେ କରୁଛି ସେ ହିଁ ପ୍ରଭୁ ପାଇପାରିବ। ଆମ ସାଧନର ଲକ୍ଷ୍ୟ ହଉଛି ସେଇଟା, ଯେତେ ଶାସ୍ତ୍ର ଶ୍ରଦ୍ଧା କରିବା ଯାହା କରିବା, କିନ୍ତୁ ମୁଁ ଦିନ ହେବି, ଆଉ ଦିନ କେମିତି ହେବି ନା, ପ୍ରକୃତରେ ଭଗବାନ ଆମ ଦୋଷ ଦେଖେଇ ଦେବେ, ଆମର କଣ ଦୋଷ ଅଛି, ଆଉ ଭଗବାନଙ୍କର ଗୁଣ, ଆମର ଦୋଷ ଦେଖା ହବ, ଭଗବାନଙ୍କର ଗୁଣ ଦେଖା ହବ, କାରଣ ଖାଲି ଦୋଷ ଦେଖାଲେ ଆମେ କଣ ହବା, ନିରାଶ ହେଇଯିବା ନା, ଭୋଜନ କରିପାରିବାନି। ସେ ଭକ୍ତ ବେଳକୁ ମୋର ନିରାଶ, ମୋତେ ନିରାଶ ଲାଗୁଛି, ନାଇଁ ନାଇଁ ଭଗବାନଙ୍କର ଭଜନର ଫଳ ହେଲା ନିଜ ଦୋଷ ଗୁଡା ଦେଖା ହବ, ଭଗବାନଙ୍କର ଗୁଣ ଦେଖା ହବ, ତେଣୁ ଲାଳସା ଆସିବ, ପ୍ରଭୁ କେମିତି ପାଇବି ଆପଣଙ୍କ ପାଖକୁ ଯିବି। ଆମ ସଖ୍ୟ ଆମର ଯେତେ ଆଚାର୍ଯ୍ୟମାନେ ସେଠୁ ଗୋଟେ ଚିନ୍ତା କରନ୍ତି ନା, ଆଉ ଭକ୍ତ ଠାକୁରଙ୍କର ଯେମିତି ପଦସ୍ୟ ରହିଛି, କେବଳ ମୁଁ ଆପଣଙ୍କ ପାଖକୁ ପଳେଇବି, ଜଗତରେ ରହିବିନି। ଏ ଜଗତ ରହିଲା ମାନେ ସର ଧରିଛ ମାନେ ଆମର ଏଥିରେ ବହୁତ ଡିମାଣ୍ଡ ରହିଛି, ଡିମାଣ୍ଡଟା ତ ଫୁଲଫିଲ୍ କରିହବନି, ତା ଭିତରେ ଏଇ ଡିମାଣ୍ଡ ଫୁଲଫିଲ୍ କରିବା ଭିତରେ ବହୁତ ବହୁତ ପ୍ରକାର ଲୋକଙ୍କ ସହିତ ଆପଣଙ୍କୁ ଶତ୍ରୁତା, ଏ ଜଗତରେ ବେଶୀ ଦିନ ବଞ୍ଚିବା ଅର୍ଥ ଶତ୍ରୁତା ତିଆରି କରିବା। ସେ ଭକ୍ତିଧାମ ଠାକୁର ପ୍ରଭୁ ମହାରାଜ କୁହନ୍ତି, ଏଇଟା ଗୋଟେ ଶାନ୍ତିପ୍ରିୟ ଲୋକର ସ୍ଥାନ ନୁହେଁ, କିଏ ବି କେଉଁ ସମୟରେ ତୁମର ପ୍ରତିକୂଳ ହେଇଯିବ କିଛି କହିପାରିବନି, କାଳ ମିତ୍ର ଅକାଳ ପରା, ସେଟା ଜଗତର ଧର୍ମ ଏଇଟା। ଆଉ ସେପାଇଁ ସାଧୁମାନଙ୍କୁ ଭଗବାନ ଜଗେଇ ଚିହ୍ନେଇ ଦିଅନ୍ତି ଆଗତରା, ଏ ବାବା ଜଗତ ହଉଛି ଏହା, ତେଣୁ କେବଳ ପ୍ରେ କର ପଳାଅ ସିଗ୍ରେଟ, ଆଉ ଆମର କେମିତି କେଉଁଠିକି ଯିବା, ତାଙ୍କ କତିକି ପଳେଇବା, ସକାଶ ଠିକ ସେଠି ରହିବା, ତାଙ୍କ ପାଖରେ ରହିବା, ଗାଈ ଚରିବା, ଝାଡୁ ମାରିବା, କୁଞ୍ଜରେ ସେବା କରିବା, ସେଠି ପଳେଇବା। ଆସି ତ ସେ ମଞ୍ଜରୀ ଭାବରେ ସେ ରହିଥିଲେ, ଆଉ ଏଠିକି ଆସିଛନ୍ତି ତଳେ, ସେଠି କହିଲେ ଅଟକେଇ ଦେଲା, ତାଙ୍କୁ ଉଦ୍ଧାର କଲେ ତାଙ୍କୁ ଅଟକେଇ ଦେଲା, କହିଲେ ଦେବୀ କହିଛନ୍ତି, ମୋର ଗୁଣିଆ ବି କହିଲେଣି, ମୁଁ ଆପଣଙ୍କ ତୋର ଦୀକ୍ଷା ନେବି। ଆଉ ଆସି ତୁ ଏତେ ଦୁଷ୍ଟ ଲୋକ, ତୁ କଣ ଦୀକ୍ଷା, ନା ଆଜ୍ଞା ମୁଁ ତ ଶରଣ ଗଲି, ଆଉ ଯୋଗ୍ୟତାଟା ସାଧୁର, ସାଧୁ ଯୋଗ୍ୟତା ଦେଖି ଗ୍ରହଣ କରେନି, ହୃଦୟ ଦେଖି ଗ୍ରହଣ କରେ। ମନ୍ତ୍ର ଯଦି ଦିଆଯାଏ, ମନ୍ତ୍ରର ହୃଦୟ ହେଉଛି ଯୋଗ୍ୟତା, ସେ ଯେ ବ୍ୟକ୍ତିର ସରଳତା ଅଛି କଣ, ଅଯୋଗ୍ୟତା ସମସ୍ତଙ୍କର ଅଛି, ୱିକନେସ୍। ଗୁରୁଦେବ ଆମର କୁହନ୍ତି ସବୁବେଳେ, ଦୁର୍ବଳତା ଗୋଟେ ବଡ଼ ବାଧକ ନୁହେଁ, ସରଳ ପାଇଛି ମାନେ ଗୋଟେ ଦୁର୍ବଳତା ଅଛି, କିନ୍ତୁ କପଟତା ହେଉଛି ବଡ଼ ବାଧକ। ସାଧୁ ଗୋଟିଏ ଜିନିଷକୁ ଦେଖିବେ, ଲୋକଟା ସରଳଟା କି, ତାର କି ଯୋଗ୍ୟତା ନ ତ ଆସିଛି, ସବୁ ସରଳ ଅଛି ସେ, ଆଉ ସେମାନେ ବହୁତ ଧରିଦେଲେ, ଇଏ ସରଳ ଲୋକଟା ସବୁ ଖୋଲିକି କହିଦେଉଛି, ଆଉ କହିଦେଲା ଆଜ୍ଞା ଏତେ ଲୋକ ମାରିଛି, ଏହା କରିଛି, ସାଧୁମାନଙ୍କୁ ମାରିଛି, ଆଜ୍ଞା ମୋତେ ମା ଆଦେଶ ଦେଲେଣି, ମୁଁ ଯୋଉ ଗୁଣିଆ ସାଧକ ରଖିଥିଲେ ସେ ଆଦେଶ ଦେଲେ ମୁଁ ଆପଣଙ୍କୁ ଶରଣ ଗଲି। ଆଉ କହିଲେ ହଁ ମନ୍ତ୍ର ଦେବି, କହିଲେ ମନ୍ତ୍ର ଦେବ ଯେ ମୁଁ ଏଇଠି ରହିବାକୁ ପଡିବ ମୋ ପାଖରେ, ନା ମୁଁ ଏଠି ରହିପାରିବିନି, ମୁଁ ବୃନ୍ଦାବନ ଯିବି, ମୁଁ ବ୍ରଜରେ ରହିବି ନା, ଏଇଠି କଣ ରହିବି ମୁଁ, ଏଠି କଣ ବୃନ୍ଦାବନ, ନା ନାଇଁ ବୃନ୍ଦାବନ ଆପଣ ଆପଣ ସାଧୁ ଯୋଉଠି ସେଠି ବୃନ୍ଦାବନ, ଆପଣଙ୍କୁ ଏଠି ବୃନ୍ଦାବନ କରିବାକୁ ପଡିବ। ଦେଖ ଗୋଟେ ପତିତ ପାଇଁ ସାଧୁର କେଡ଼େ ବଡ଼ ଦୟା, ଆସି ପତିତ କେମିତି ହେଇଥିବେ ନା, ଅତ୍ୟନ୍ତ ଯାହାକୁ ନିଷ୍କପଟ ଚିତ୍ତ ହେଇଥିବେ, ମୋର ତାଙ୍କୁ ମୁଁ ଉଠିଯିବି ଏଠି, ସେ ନା ମୁଁ ତ ଭଜନ କରିପାରିବି ନା, ମୋର ବୃନ୍ଦାବନ ସ୍ମୃତି ଆସିବା ଦରକାର ଅଛି। ଆମେ ଯାହା ଗଛ ଯୋଉ ଗୃଛ ମୂଳରେ ବସିଛେ ନା, ଦେଖନ୍ତୁ କୃଷ୍ଣ ତମାଳ ଭଦ୍ରକ, ସେ ଯୋଉ ଥିଲା ମହାପ୍ରଭୁଙ୍କ ଜାଗା ପାଇଁ ଆର ଗୋଟେ ଗୋଟେ କୃଷ୍ଣ ତମାଳ ଥିଲା, ମୁଁ ଯେତେବେଳେ ପ୍ରଥମେ 10 ବର୍ଷ ତଳେ ଆସିଥିଲି ତ କାଟିଥିଲେ, ଇଏ ନଥିଲା ଏ କୃଷ୍ଣ ତମାଳ, କାହିଁକି ଏହା ବର୍ଣ୍ଣଟା ଦେଖିଛନ୍ତି ନା, ନୂଆ ୟାର ଦୁଇ ତିନି ପ୍ରକାର ବର୍ଣ୍ଣ ଅଛି, କମଳ ପତ୍ର ଅଲଗା, ଏ ପତ୍ର ଅଲଗା, ଆଉ ଗୋଟିଏ ହେଉଛି କୃଷ୍ଣ ବର୍ଣ୍ଣ, ବାହାରୁ ଯାଇ ଦେଖିବେ ସେ କୃଷ୍ଣ ବର୍ଣ୍ଣ, କାରଣ ଇଏ ତ ଶ୍ୟାମାନନ୍ଦ ନା, ମଞ୍ଜୁରୀ ଭାବରେ ଶ୍ୟାମଙ୍କୁ ଆନନ୍ଦ ଦେବେ, ତେଣୁ କୃଷ୍ଣ ତମ୍ବ କଲେ ନା, ମୋର ମୋର ଦରକାର କଣ, ଆଉ କଣ କହୁଛନ୍ତି କୃଷ୍ଣ ତମାଳ, କୃଷ୍ଣ ତମାଳ ରାଧା ତମାଳ ନାହିଁ କି, ଇଏ ହେଉଛନ୍ତି କୃଷ୍ଣ ତମାଳ, ରାଧାଣୀ ତାଙ୍କୁ ଭଲ ପାଆନ୍ତି, ସେ ମଞ୍ଜୁରୀ ଭାବରେ ରହୁଥିଲେ ନା, ତେଣୁ ସେ ମୋର ଯାଇକି ବୃନ୍ଦାବନ ଧରିକି ଆସିଲେ, କହିଲେ ଆଉ କଣ ଦରକାର, ଏ ବିଗ୍ରହ ଯୋଉ ଦେଖୁଛନ୍ତି ନା, ଏମିତି ଏ ବିଗ୍ରହ ଏମିତି ବିଗ୍ରହଙ୍କୁ ରଖିଲେ, ମୋର ରାଧାକୁଣ୍ଡ ସ୍ୱାମୀଙ୍କ ଦରକାର, ରାଧାକୁଣ୍ଡ ସ୍ୱାମୀ ମୁଁ ଖୋଳିଦେବି, ଆପଣ ଆପଣ ତ ସୁଧ ସାଧୁ ନା, ଆପଣ ଜଳ ଆଣିବେ ପ୍ରତିଷ୍ଠା କରିଦେବେ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏଇ ଅଛନ୍ତି, ସେପଟେ ରାଧାକୁଣ୍ଡ ଅଛନ୍ତି, ଏପଟେ ଶ୍ୟାମକୁଣ୍ଡ ଅଛନ୍ତି, ପୁରା ବୃନ୍ଦାବନଟି ପ୍ରକଟ କରିଦେବେ। ଆଉ ଏଇଠି ରହିଗଲେଣି, ସେ ଖୁବ ଛାଡ଼ିଲେଣି ତାଙ୍କୁ, ନାଇଁ ମୁଁ ଏଇଠି ରହିବାକୁ ପଡିବ, ଏଇଠି ଭଜନ କରିକି ଏଇଠି ତାଙ୍କର ସମୟ, ଏତେ ବଡ ଝାକଦୀ ଆଚାର୍ଯ୍ୟ ସିଏ ଏଇଠି ଜାଗାରେ ରହିଗଲେ, ତାଙ୍କର ସମାଧି ଏଇଠି ରହିଲେ। ସମାଧି ସାଧୁର ସମାଧି ହେଉଛନ୍ତି ସବୁଠୁ ପାୱାରଫୁଲ ସ୍ଥାନ, ଭଗବାନଙ୍କର ବିଗ୍ରହ ଯେମିତି ନିତ୍ୟ ବିଗ୍ରହ ଯେଉଁଠି ଯେମିତି ଜଗନ୍ନାଥ ପୁରୀ ଧାମ, ଧାମ ମାନଙ୍କର ଯେତିକି ଶକ୍ତି ପ୍ରଭୁଙ୍କର କୃପା ପାଇବା ପାଇଁ ସାଧୁମାନଙ୍କର ସମାଧିରେ ସେତିକି ଶକ୍ତି, ଆମର ସମାଧି ସ୍ଥାନ ଆମେ ସେଇଟା କହୁଛୁ, ସମାଧି ରହିଛନ୍ତି ସାଧୁ ସେଠି, ସେଇଠି ରହିଗଲେ। ତେଣୁ ଏଠି ଶ୍ୟାମକୁଣ୍ଡ ଅଛନ୍ତି, ରାଧାକୁଣ୍ଡ ଅଛନ୍ତି, ଦେଖିବେ ଆମେ ଏପଟ ଶ୍ୟାମକୁଣ୍ଡ ସେପଟ ରାଧାକୁଣ୍ଡ, ଆଉ ସେ ମାଙ୍କର ମନ୍ଦିରକୁ ଯିବା, ସେ କୂପକୁ ଯିବା, ସେଠିକି ଯିବା। ଆଉ ଏ ବିଘ୍ନଙ୍କର ଗୋଟେ ଲୀଳା ଅଛନ୍ତି, ସେ ଗୋଟେ ଲୀଳା ମୁଁ କହିବି, ପ୍ରସାଦ ପାଇବେ। ଏ କିଆରୀ ଅଛି, ସେ ତାଳ ଗଛଟା ଥିଲା, ହଁ ସେ ତାଳ ଗଛ ଅଛି, ଠାକୁର କିଆରୀ, ସେ ତାଳ ଗଛଟା ଯୋଉଠି ଅଛି ସେଠି ଗୋଟେ ବଡ଼ କିଆରୀ, ଧାନ କିଆରୀ ଅଛି। ସେମାନଙ୍କର ଗଲା ପରେ ଏଠି ସେବକ ସେବା କରୁଥିଲେ, ଜମି ତ ସବୁ, ଆଉ ସେ ସବୁ ଜମି ଦେଇଦେଲେ, ଉଦଣ୍ଡ ରାୟ ସବୁ ଜମି ଠାକୁର ନାଁ ଦେଇଦେଲେ, ସବୁ କହିଦେଲେ, ସବୁ ନେଇଯାନ୍ତୁ ମୋର କଣ ହବ, ଆପଣ ସବୁ ନେଇ। ସର୍ବଲୋକର ବହୁତ ଲାଭ, ବହୁତ ଲାଭ, ସବୁ ତ ମିଳିଛି ସେଥିରେ, ଆଉ ସାଧୁଙ୍କର କୃପା, ଭଗବାନଙ୍କର କୃପା, ସବୁ ସାଧୁ ବସ ହେଇ, ସାଧୁ ବସ ହେଇଗଲେ ସେମାନଙ୍କର, ତାଙ୍କର ସରଳ ଲୋକ ସବୁ ଦେଇଦେଲେ। ଆଉ ସେଠି ଯେତେବେଳେ ଏତେ ଜମି ବାଡ଼ି, ସେ ପୂଜାରୀ ଯେତେବେଳେ ଥାନ୍ତି ଏକୁଟିଆ, ଠାକୁର ସେବା କରିବେ ନା, ଲୋକ ଲୋକ ମଜୁରୀ ପକେଇବେ ନା, ମଜୁରୀ ପକେଇଲେ ଧାନ ଯୋଉ ବଛା ବଛି ଟାଇମ୍ରେ ବଛା ଯାଏ, ମାଳଙ୍ଗା ବେଶୀ ସେ ବର୍ଷ ହେଇଯାଇଛି, ଲୋକଗୁଡା ବହୁତ ଲଗେଇ ଦେଇଛନ୍ତି, ଲୋକେ ଯେତେବେଳେ ଏଣେ ଏଣେ ଠାକୁର ପୂଜା କାମ ରୋଷେଇ କରିବେ ନା, ଠାକୁର ଦେଖିବେ ନା, ଲୋକଙ୍କୁ ଜଗିବେ, ତେଣୁ ଠାକୁରଙ୍କୁ ଆସିକି କହୁଛନ୍ତି। ଆଗରୁ ଭଗବାନଙ୍କ ପାଖରେ ଗୁହାରି କରୁଥିଲେ, ମିନତି, କୋଉ କ୍ଲାସରେ କୁହେ ନା, ଭଗବାନଙ୍କ ଗୁହାରି କରନ୍ତି, ମିନତି କରନ୍ତି, ଅଳି କରନ୍ତି, ଝଗଡ଼ା କରନ୍ତି, ଆମର ଗୋଟେ ଭାବ ନାହିଁ ନା, ଆମେ ଭଗବାନ ଦେଖିଦେଉଛୁ ପଳେଇ ଆସୁଛି, ଶୋଇଲା ପ୍ରଣାମ କରିଦେଲେ ପଳେଇ ଆସିବେ, ଗୋଟେ ଗୁହାରି କରୁଛି କେବେ ଭଗବାନଙ୍କୁ, ମୋର ପ୍ରଭୁ ଭକ୍ତି ହଉନି, ଆପଣ ଦବାକୁ ପଡିବ, ମୁଣ୍ଡ ପିଠି କାନ୍ଦିବ, ଗୁରୁଦେବ ଆମର କୁହନ୍ତି ନା, କରେଣ୍ଟ ପଳେଇଲା, କରେଣ୍ଟ ପଳେଇଦେ, ତେଣୁ ମୁଣ୍ଡ ପିଠି କାନ୍ଦିବାକୁ ପଡିବ ଆମକୁ, ଭଗବାନଙ୍କୁ ତ ଏମିତି ଭଗବାନ ଏମିତି ମିଳନ୍ତିନି ନା, ଗୋଟେ ଗୁହାରି କରିବାକୁ ପଡେ ବାରମ୍ବାର, ବଡ ଲୋକ ପାଖକୁ ପଇସା ମାଗୁଛି, ଗୋଟେ ବଡ ଲୋକ ମାଗେ କେମିତି, ଆଜ୍ଞା ଦିଅନ୍ତୁ, ଆଜ୍ଞା ଦିଅନ୍ତୁ, ଯିଏ ରଖିଥିବ ଆଗରୁ କୁହନ୍ତି ମୂଲିଆ କୁହନ୍ତି ନା, ମୂଲିଆ ଯିଏ ରଖିଥିବ ସେ ଜାଣିଥିବ, ଯାହା ଘରେ ମୂଲିଆ ଥିବ ସେ ଜାଣି, ଏବେ କାହାର ମୂଲିଆ କଥା କହିପାରିବିନି, ଏବେ ମାଲିକ କଥା ହେଉଛି ମୂଲିଆ କଥା, ଆଗରୁ ମୂଲିଆ ମାନେ ଯେମିତି କୁହନ୍ତି, ବାବା ଦିଅନ୍ତୁ ଆଜି ଦେଇନି, ମୁଁ କାଲି କାମ କରି ସୁଝିଦେବି, ସେ ଏମିତି ବିନତି ହେବେ, ସେ ଦବା ହିଁ ବାଧ୍ୟ ହେବ, ଭଗବାନଙ୍କୁ ସେମିତି ବିନତି କରାଯାଏ। ପ୍ରାର୍ଥନାଟା ମହାମନ୍ତ୍ରଟା କ'ଣ, ଆମେ ଗୋଟେ ଜପ କରିଦେଲେ ସେମାନେ ରଖିବାକୁ ଥୋଇଦେଲେ ନା, ମୋର ସରିଗଲା ଜପ, ନାଇଁ ନାଇଁ ଭଗବାନ ବିନ ବାରମ୍ବାର କହିବାକୁ ପଡିବ, ଏଇଟା ଦିନକର କଥା ନୁହେଁ ନା, ଗୋଟେ ବଡ଼ ଲୋକ ସେ ଜଗତର ବାରମ୍ବାର ବିନତି କରିବାକୁ ପଡିବ, ମୋର ଆଜ୍ଞା ମୁଁ ଆପଣ ମାନେ ବଞ୍ଚିପାରିବିନି, ମୋର ଏଇ ଅସୁବିଧା, ମୁଁ ଭକ୍ତି ନକଲେ ମୋ ଜୀବନରେ କିଛି ଲାଭ ନାହିଁ, ସବୁ ବାରମ୍ବାର ବିନତି କରିବାକୁ, ଆଉ ସେ ପୂଜାରୀ ସେମିତି ବିନତି କଲା ନା, ପ୍ରଭୁ ଆପଣ କ'ଣ କରିବେ, ମୁଁ କିଛି କରିପାରିବିନି, ଏଠି ଠାକୁର ସେବା କରିବି, ତୁମ ସେବା କରିବିନି, ଜମି ବାଡ଼ି ବିକିବି, ତୁମ କାମ ତୁମେ କର, ମୁଁ ପଳେଇଯିବି ଛାଡ଼ିକି ଏଠୁ, ବିରକ୍ତ ହେଇକି କହିଦେଲେ, ସେ ଠାକୁର ଜାଣିଦେଲେ ସାଙ୍ଗେ ସାଙ୍ଗେ, କହିଲେ କ'ଣ ମୋ ପାଇଁ ଇଏ କଷ୍ଟ ପାଉଛି ନା, ହଉ ଠିକ୍ ଅଛି, କାହିଁକି ନା ହେଣେ ବିଲ ଗୁଡ଼ାକ ମୂଲିଆ ଗୁଡ଼ାକୁ ପକେଇ ଦେଇଛି, ସେମାନେ ଖାଇବାକୁ ଗଲେ, ବାରଟା ଖାଇବାକୁ ଯାଆନ୍ତି ନା, ସେ ଖାଇବାକୁ ଯାଇଛନ୍ତି, ଠାକୁର ନିଜେ ଗଲେ, ସେ କିଆରୀଟା ପୁରା ଗୋଟେ ଏକର, ଗୋଟେ ଏକର ପାଖରେ ହଉନି, କେତେ ଗୁଣ୍ଠ ଗୋଟେ ଅଛି, ପୁରା ବାଛି ଦେଇଛନ୍ତି, ଦଶ ବାର ଗୁଣ୍ଠ ଜମି ପୁରା 10 meter ବାଛି, ସେ ସର୍ବଜ୍ଞ ତାଙ୍କର କ'ଣ ଅଛି, ଆଉ ସବୁ ବାଛିକି ପୁରା ବାରଙ୍ଗା ଗୁଡ଼ା ଗଦା କରି ରଖିଦେଇଛନ୍ତି, ଆସୁଛନ୍ତି, ସେ ବାଛ ଭିତରେ ସେମାନେ ଚାଲିଆଇଲେ, କିଏ ମୂଲିଆମାନେ ଯେଉଁମାନେ କାମ କରୁଥିଲେ ସେମାନେ ଖାଇକି ଆସିଲେ, ଖାଇକି ଆସିକି ଦେଖିଲା ବେଳକୁ ବାଳଙ୍ଗା ବଛା ସରିଯାଇଛି, ଆଉ ଠାକୁର ସେତେବେଳେ ପଳେଇ ଯାଇଛନ୍ତି, ପୂଜାରେ ତାର ଚାଟ ପକେଇ ଦେଇଛନ୍ତି, ଠାକୁର କହିଲେ ବଂଶୀଟା ଧରି ପଡ଼େ, ଦେଖନ୍ତୁ ବଂଶୀ ଧରିଛନ୍ତି, ବଂଶୀ ଧରି ପଳେଇଛନ୍ତି, ସେତେବେଳେ ସେଣୁ ପଳେଇ ଆସିଲେଣି, କିଏ ଭଗବାନ ଯେମିତି ମନ୍ଦିର ଭିତରୁ ପଳେଇ ଆସିଲେ ଯାଇପାରିବେନି ତା ନୁହେଁ, ସେଥିରେ ଧରା ପଡ଼ିବ ନା, ଭଗବାନ ଧରା ପଡ଼ନ୍ତି, ନିଜେ ତ ପଡ଼ିଯାନ୍ତି, ଭକ୍ତର ଭାବରେ ବିଭୋର ହେଇଯାନ୍ତି, ଧରା ପଡ଼ିଯାନ୍ତି, ତେଣୁ ସେ ଆସୁଛନ୍ତି ଏଇ ଗଛ ମୂଳରେ ଠିଆ ହେଇଥିଲେ, ପୂଜାରେ ଦେଲେ ମନ୍ଦିର ଖୋଲିଲେ ଠାକୁର ନାହାନ୍ତି, ମନ୍ଦିର ମନ୍ଦିର ଖୋଲିଦେଲେ ଠାକୁର ନାହାନ୍ତି, ଏ ଠାକୁର କୁଆଡ଼େ ଗଲେ, ଆଉ ସିଏ ଦେଖିଲେ ସେ ଲୋକ ଦୌଡ଼ୁଛନ୍ତି, ଆଜ୍ଞା ଧାନ ବଛା ସେ ଧାନ ବାଛିଲା କିଏ, ଏଣେ ଠାକୁର ନାହାନ୍ତି, ସେଣେ ସିଏ ଆସିଲେ, ଠାକୁର ଏଠି ଠିଆ ହେଇଛନ୍ତି, ତାଙ୍କ ପାଦରେ କାଦୁଅ ଲାଗିଛି, ଆଉ ମୂଲିଆ ମାନେ ସେଠି ପାଇଲେ ବଂଶୀଟାକୁ, କହିଲେ ଆଜ୍ଞା ଠାକୁରଙ୍କର ବଂଶୀଟା ଏଠୁ କ'ଣ ମିଳିଲା, ଇଏ ପୂଜାରେ କହିଲା ଆରେ ଏଠି ତ ଆମର ଠାକୁର ବି ନାହାନ୍ତି, ସେଠି ସେ ବଂଶୀ ପାଇଲେଣି, ଠାକୁର ଖୋଜି କହିଲା ଠାକୁର ଏଠି ଆସି ଠିଆ ହେଇଛି,
ତେଣୁ ଭଗବାନଙ୍କର ଭକ୍ତ ପାଇଁ କେମିତି ତାଙ୍କର ଦୟା, ତାଙ୍କର କେମିତି କୃପା ରହିଛି, ଯେ ଏଇଟା ଏଇ ବହୁତ ଦିନର କଥା ନୁହେଁ। ଆମର ଓଡ଼ିଆରେ ଗୋଟେ କହୁଛେ ନା, ସେ ଭାବକୁ ନିକଟ ଅଭାବ ଦୂର, ଭକତ ଦାସ କହେ ଜୀବନ ଛାର। ଏଇଟା ଭକ୍ତମାନଙ୍କ ପାଇଁ ଆମ ଜୀବନଟା ଛାର ହେଇଯିବ, ଗୋଟେ ଭାବ ନ ଆଇଲା ଭଗବାନଙ୍କ ପ୍ରତି, ଗୋଟେ ଫୁଲମାଳା ଗୁନ୍ଥ, ଗୋଟେ ସେବା କର, ଗୋଟେ କୀର୍ତ୍ତନ କର, ଗୋଟେ ପ୍ରବଚନ ଦିଅ, କି ତୁମେ ଯାହା ବି କର, ସେ ଗୋଟେ ଭାବ ରଖ। ମୁଁ କାହା ପାଇଁ କରୁଛି? ଭଗବାନ ପାଇଁ କରୁଛି, ଗୁରୁକୃଷ୍ଣ ପାଇଁ କରୁଛି। ଭାବଟା ନ ରହିବ, ଖାଲି ଆନୁଷ୍ଠାନିକ ଜିନିଷ ଆଣିଲେ ଆଉ ସେଠାରୁ ପ୍ରାଣ ରହିବନି। ଭାବଟା ହେଉଛି ପ୍ରାଣ, ଭାବ ମାନେ ଏଇଟା ମୁଁ ଭଗବାନ ପାଇଁ କରୁଛି। ଜଣେ ରୋଷେଇ କରୁଛି, ଜଣେ ବୈଷ୍ଣବ ସେବା କରୁଛି, ଜଣେ ଜଣଙ୍କୁ କୀର୍ତ୍ତନ କରୁଛି, ଜଣଙ୍କୁ ପ୍ରଚାର କରୁଛି, ଯାହା ତୁମେ କର, ତୁମେ ଯେମିତି ତୁମର ଭକ୍ତଙ୍କୁ ଲେଖିଲେନି କ'ଣ, ଦିନେ ଦିନେ ବୃଦ୍ଧି ହଉ ନାମେର ପ୍ରଭାବେ, ସେଠି ଲେଖିଲେନି, ସମ୍ପଦ ବିପଦ ଆମେ ଠାକୁର ସମ ଭାବେ, ଦିନେ ଦିନେ ବୃଦ୍ଧି ହଉ ନାମେର ପ୍ରଭାବ। ମୋ ପ୍ରଭୁ ସମ୍ପଦ ବିପଦରେ ମୁଁ ସମାନ ରହିବି, କିନ୍ତୁ ମୋ ନାମର ପ୍ରଭାବଟା ବିଷୟ ଯେ ପ୍ରୀତି ଏବେ ଆଛ ଏ ଆମରେ, ସେଇ ମତେ ପ୍ରୀତିର ଉଚ୍ଚାରଣ ତୁମେ, ମୋର ବିଷୟରେ ଯେମିତି ମମତା ରହିଛି ଆପଣଙ୍କ ଚରଣରେ ମୋର ସେମିତି ରହୁ। ଏଇଟା ଆମର ପ୍ରାର୍ଥନା ପ୍ରଥାଟା, ଆଉ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ। ଆଚାର୍ଯ୍ୟମାନେ ଆମକୁ ଶିଖେଇଛନ୍ତି, ଆଉ ଆମେ ଏ ପୀଠକୁ ଆସିଛି, ତେଣୁ ବର୍ତ୍ତମାନ କେତୋଟି ଜିନିଷ ମୁଁ କହିବି। ଗୋଟେ ଜିନିଷ ହେଲା ଯେ ଇଶୁ ଧାମ, ଭଗବାନଙ୍କର ଲୀଳାପୀଠ ନା ଆଚାର୍ଯ୍ୟ ପୀଠ, ଧାମର ପ୍ରକାର ଆଚାର୍ଯ୍ୟ ପୀଠ। ଆମର ଯୁବ ଗୋସ୍ୱାମୀ ବଳଦେବୀ ଦର୍ଶନ ଲେଖିଲେ, ଧାମ ରହିଲେ କେଉଁଠି, ବୃନ୍ଦାବନରେ ନବଦ୍ୱୀପରେ, କିନ୍ତୁ ମହାପ୍ରଭୁ ଯେଉଁଠି ଗଲେ ସବୁ ହେଲା ଧାମ। ଯେମିତି ମହାପ୍ରଭୁ ଜଳେଶ୍ୱର ହେଇକି ଆସିଲେ, ଜଳେଶ୍ୱରଟା ଧାମ ଯିବ, ଯେଉଁ ଏଇ ବାଟ ଦେଇ ଆସିଥିବ ମହାପ୍ରଭୁ, ସେଟା ଧାମ, ମହାପ୍ରଭୁ ଚରଣ ରଜ ରହିଲା। ଆମ ଦୃଷ୍ଟିଟା ଏମିତିକା, ତେଣୁ ଏଠି କେହି ବହି ଶୌଚ ଗଲେ, ଅର୍ଥାତ୍ ବାଥରୁମ୍ ଗଲେ, ଯାହାକୁ ଇଂଲିଶରେ ତୁମେ କହୁଛ, ସେଠି ସେତେବେଳେ ବାଥରୁମ୍ ଥିବ କେଉଁଠି ଥିବ ଦେଖିକି ଯିବ, ମନ୍ଦିର ପରମିଶନ ଭିତରେ ଯିବନି, ପଲିଥିନ୍ ପକେଇବା ଏଣେ ତେଣେ ପଲିଥିନ୍ ପକେଇବନି, ସବୁବେଳେ ଗୋଟିଏ ଜାଗାରେ ଯିବ, ମନ୍ଦିର ଭିତରେ ଯେଉଁଠି ଯିବେ 50 ଜଣ 60 ଜଣ ଏକା ସାଙ୍ଗରେ ପଶିକି ଫଟୋ ନେବା ସେସବୁ ଠିକ୍ ନାହିଁ, ଅଲଗା ଭକ୍ତମାନଙ୍କୁ ଛାଡ଼ିଦେବେ, ଆଉ ବେଶୀ କଥାବାର୍ତ୍ତା କରିବେନି, ଟୋଟାଲ ଯେତେବେଳେ ସମୟ ବି ଲେଖା ଜପ କରିବେ, କାରଣ ଆମେ ଆସିଛେ ଏଇଟା ଆମର ଗୋଟେ ଭ୍ରମଣ କରିବା ପାଇଁ ଆସିନି, ଆମେ ଆସିଛେ ଭଗବାନଙ୍କ କତିରୁ କିଛି କୃପା ପ୍ରାର୍ଥନା କରିବା ପାଇଁ, କିନ୍ତୁ କଥାବାର୍ତ୍ତା କୌଣସି ଅଲଗା କଥାବାର୍ତ୍ତା ହେବେନି, ଜପ ଭଜନ କରିବେ। ଆମେ କେତେ ଲୀଳା ସ୍ଥାନକୁ ଯିବ, ଯାହା ଯାହା ଶୁଣିଲେ, ସେ ତାଙ୍କର ଯିଏ ଅଛନ୍ତି ଫକୀର ତାଙ୍କୁ କହନ୍ତି ନା, ସେ ଫକୀର ବାବା ଅଛନ୍ତି ତାଙ୍କ ପାଖକୁ ଯିବା, ସେ ବୈଷ୍ଣବ ହେଲେ ପୀର, ସିଏ ପୁଣି ଶ୍ୟାମାନନ୍ଦ ପ୍ରଭୁଙ୍କ କତିରୁ ଦୀକ୍ଷା ନେଲେ, ସେଥିପାଇଁ ଆମେ ସେଠିକି ସେ ପୀଠରେ ହିନ୍ଦୁ ପୂଜା କରନ୍ତି, ମୁସଲମାନ ପୂଜା କରନ୍ତି। ତାଙ୍କର ଗୋଟେ ଦିନ ଅଛି ଯେଉଁ ଦିନ ଜଳ ଆଣନ୍ତି ନା, ଜଳ ଆଣିକି ସମସ୍ତଙ୍କୁ ଅଭିଷେକ କରନ୍ତି, ହିନ୍ଦୁ ଲୋକ ବି ଆସନ୍ତି। ଆଉ ଏଠି ରାଧାକୁଣ୍ଡ ସ୍ନାନ ହୁଏ, ତେଣୁ ଆମେ ରାଧାକୁଣ୍ଡ ଯିବା, ଶ୍ୟାମକୁଣ୍ଡ ଯିବା, ସେ ମାଙ୍କ ପାଖକୁ ଯିବା, ପୀର ବାବାଙ୍କ ପାଖକୁ ଯିବା, ଆଉ ସେଠି ଯେଉଁଠି କୂପ ଅଛି, ଯେଉଁଠି ସାଧୁମାନଙ୍କୁ ସବୁ ସେ ଦଣ୍ଡ ଦେଉଥିଲେ, ସେଠିକି ଯିବା। ତେଣୁ ବର୍ତ୍ତମାନ ସମସ୍ତେ ଠାକୁରଙ୍କର ପ୍ରସାଦ ବାବା ଦେଇଛନ୍ତି, ସମସ୍ତେ ପ୍ରସାଦ ଆଗେ ଭଗବାନଙ୍କ ପ୍ରସାଦ ପାଇବେ, ତାପରେ ଆମର ହେମର ପ୍ରଭୁ ପ୍ରସାଦ ଆଣିଛନ୍ତି, ଆଉ ସେ ଜଳେଶ୍ୱର ଆଣିଛନ୍ତି ପ୍ରସାଦ, ଆଉ ପ୍ରସାଦ ସମସ୍ତେ ପାଇବେ, ପ୍ରସାଦ ପାଇଲା ପରେ କିଛି ସମୟ ବସିବେ, ତାପରେ ଆମେ କୀର୍ତ୍ତନ କରିକରି ଧୀରେ ଧୀରେ ସବୁଆଡ଼େ ଦର୍ଶନ କରିବା। ଶ୍ରୀ ଶ୍ୟାମାନନ୍ଦ ପ୍ରଭୁ କି ଠାକୁର, ଆମ ବିଘ୍ନଙ୍କର ନାମ କ'ଣ ବାବା, ରାଧା ମୋହନ, ରାଧା ମୋହନ ଦେବ କି ଜୟ, ଶ୍ୟାମାନନ୍ଦ ପ୍ରଭୁ କି ଜୟ, ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ସମବେତ ଭକ୍ତ ବୃନ୍ଦ କି ଜୟ, ଗୋତ୍ର ମାନ୍ୟେ ହରି ହରି ବୋଲ, ହରେ କୃଷ୍ଣ ହରେ କୃଷ୍ଣ।